ओम नमो भगवते वासुदेवाय। श्रीमद् भगवत गीता तृतीय अध्याय कर्म युगर मानस श्रवण करते अर्जुन का जो प्रश्न रही थिला जीव इच्छा सत्वे जदि तार इच्छा नहीं बेले बेले से पाप कहीं कर যদি তার জ্ঞান আসছে এটা করা উচিত নুহে কাহিনি সে মোহ বসত করছে তার কারণটা কম ভগবান শ্রীকৃষ্ণ তার উত্তর দিয়ে কাম এস ক্রোধ এস রজ গুণ সমগ্র অর্জুন এই রজগুণ সৃষ্টি হয়েছে এই রজগুণ কোন ধরনের কাম সৃষ্টি করে রাজ্যের যে স্বভাব রজগুণ যে স্বভাব গুলি সে আগু কহিবে ভগবান শ্রীকৃষ্ণ যে রজগুণ আসলে ব্যক্তির কোন কোন বিশেষ করে তৃষ্ণা আসে তৃষ্ণার্থ কাম মার্গরে যে যে বস্তু গুলিক অছি কাম ক্রোধ লোভ মোহ তার যে বস্তু তার মন লাগিগেল ইন্দ্রিয় গুলিক লাগিগেল তার তৃষ্ণাটা বড়ি বড়ি যায় সে সন্তুষ্ট হয়ে তৃষ্ণার্থ যা বিষয় অভিলাষ করুছি তাকে মিলিগেলে সন্তুষ্ট হবে কামর লক্ষণ রজগুণ বিশেষ করে লক্ষণ রজগুণ লক্ষণ গোটে তৃষ্ণা জাগ্রত করবে সে যেতে বস্তু মিলে যেতে ধন মিলে সন্তুষ্ট হয়ে পারে রজগুণ ব্যক্তি কেবে সন্তুষ্ট সব অসন্তোষের তার জীবন যায় আর রজগুণের প্রথম লক্ষণ হল রজগুণ অছি বলে কেমন জানিব না কাম তার কামনা বহুত যাহার যেতে ভৌতিক কামনা সে যেতে রজগুণী ব্যক্তি আর রজগুণী ব্যক্তি মানে সবচেয়ে চাঞ্চল্য অবস্থা সবচেয়ে তার চিত্তটা সবচেয়ে চঞ্চল অবস্থা হবে সে কেতবে স্থির হয়ে রইপারিবে আর তৃষ্ণাটা বহুত কেতবে সন্তোষ মমতার হবে তা মন ভিতরে সন্তোষটা আসবে ভগবান যেতিকে দেখেছেন সেটিকে সন্তুষ্ট হয়ে গেলে এটা রজগুণ ব্যক্তির পক্ষে সম্ভব সেটা হ্যাঙ্করিং ইংলিশে যাবে তার সবুবেলে ব্যাকুলতা গুলো লাগিয়ে রয়েছে তার মুখ্য লক্ষণ হলো কাম তার কামড়ি কেমন সৃষ্টি হয়েছিল শুনেছিলে পূর্ব শ্লোকে ইন্দ্রাণী অধিষ্ঠান হচ্ছে সে পুরা ইন্দ্রিয় মন বুদ্ধি আকু যা ওড়িয়ার কাজ অক্তিয়ার করিকি সে পুরা ক্যাপচার করে রখিছে কবলিত করে রখিছে কামনাটা তো জীব হৃদয়ের ভিতরে আসে কামনাটা ওটা উদয় উদিত হয়ে তাকে তাকে উদ্বেলিত করে দিয়ে উদ্বৃত কলে তার লক্ষণ হল এটি তার গোটে স্থির বুদ্ধি রহবেনি তার জীবনের লক্ষ্য কোণ বিষয়ে বিশেষ করে ইয়ে পরমার্থ বিষয়ে তার জ্ঞান নিচে আসবে রজগুণের কোণ হলো যেতে উঠিব সেটি পড়িব রজগুণ কাম হল সে কিছু বাট মাড়ি যাব রজগুণ লোকি লোক গুড়িক কিছু বাট করে নেবে এসব পরাস্ত হবে কাইক পরাস্ত হবে রজগুণের যে লক্ষণ রইলা তা তৃষ্ণাটা যে রয়েছে তাতে কেউ স্থির বুদ্ধি রহবে স্থির বুদ্ধি যেতে রহবে সে ভাবুথ এতে টাকা কমাই দেলে গোটিয়ে শান্তিরে রহবি সেটি দোয়ার পৌঁছে গেল পরে পুণি চাই আর যদি আমার দরকার যে গোটে মৃগ তৃষ্ণা পছরে যেমনি দৌড়ান্তি রজগুণ ব্যক্তির লক্ষণ হলা সে আর কেতবে পৌঁছি পারিলে তোমার ডেস্টিনেসন তোমার জায়গাটা যে স্থিতিটা বা লক্ষ্যটা কেমন পৌঁছি পারিবে রজগুণ ব্যক্তি পৌঁছি পারে তাকে সব গুণ কোণ করে তাকে সবুবেলে গোটে মায়া করে সেবে আগু আগু নিয়ে নিয়ে যায় তার লোভটা সৃষ্টি করে রজগুণ ব্যক্তির লোভ অধিকার ভগবান এক্সাইজ নম্বর শ্লোকরে কহুছন্তি কাহিনী পরিশ্রম করছি সংযম করে সংযত করে এ পাপর এক বিরাট প্রতীক রূপ কামক বিনাশ কর এবং জ্ঞান বিজ্ঞান তথা আত্মানুভূতি নাশকারী এ কামক হত্যা কর সব কহিসারে কামর লক্ষণ কোণ কোটি তার অধিষ্ঠান କିଭଳି ବ୍ୟକ୍ତିକୁ ସେ ପାପ କରିବା ପାଇଁ ପ୍ରବୃତ୍ତି କରାଏ, ଏ ରଜଗୁଣ୍ଡ ସୃଷ୍ଟି ହେଉଛି ଏବଂ କହିସାରି କହୁଛନ୍ତି ତସ୍ମାତ୍ ଏଇ ହେତୁ ତସ୍ମାତ୍ ତୁମ ଇନ୍ଦ୍ରିୟାଣାଦ ଓ ନିୟମ ଭରତସ୍ଥ ସେ ଭରତଶ୍ରେଷ୍ଠ ଯେ ପର୍ଯ୍ୟନ୍ତ ତୁମେ ଇନ୍ଦ୍ରିୟକୁ ସଂଯୋଗ ତୁମେ ନ କରିଛ ଆଉ ତୁମେ ବିରାଟ ପ୍ରତୀକ ରୂପକ ପାପକୁ ତୁମେ ନାଶ ନ କରିଛ ସେ ପର୍ଯ୍ୟନ୍ତ ତୁମର ଏଇ ଯୋଉ କାମର ଲକ୍ଷଣ କ'ଣ କହିଲେ ଜ୍ଞାନ ବିଜ୍ଞାନ ନାଶ ତୁମର ଜ୍ଞାନ ଆଉ ବିଜ୍ଞାନ ତୁମର ଯୋଉ ଅନୁଭବ ରହିଛି ଜ୍ଞାନ ରହିଛି ସବୁ ନଷ୍ଟ କର ଜ୍ଞାନ ବିଜ୍ଞାନ ନାଶ କରି ପାପକୁ ତୁମେ ଯେତେବେଳେ ତାଙ୍କୁ ବିନାଶ ନ କରିଛ ନଷ୍ଟ ନ କରିଛ ତୁମେ କେବେ ବି ଶାନ୍ତି ପ୍ରାପ୍ତ ହେଇପାରିବନି ଏଠି କହିଲେ ଆପ୍ନା ପ୍ରଜୟ ହେନ ଜ୍ଞାନ ବିଜ୍ଞାନ ନାଶ ଭକ୍ତିମ ଠାକୁର ତାଙ୍କର ଭାଷ୍ୟ ରଚନା କଲେ ତୁମେ ଜ୍ଞାନ ବିଜ୍ଞାନ ଧ୍ୱଂସକାରୀ ମହାପାପ ରୂପ କାମକୁ ପ୍ରଥମେ ନିଷ୍କାମ କର୍ମ ଯୋଗ ଇନ୍ଦ୍ରିୟାଦି ନିୟମିତ କରି ଜୟ କର ଆମେ ତ ଗୋଟେ କହିଦେଲେ ଖାଲି ଥିଓରିଟିକାଲ ହବ ନା ତୁମେ ଲୋଭ କର ନା ପାପ କର ନା ଚୋରି କର ନା ଲୋକ ଯେମିତି ସାଧାରଣ ଲୋକମାନେ ଯୋଉ ଉପଦେଶ ଦିଅନ୍ତି ସେଗୁଡିକ ଆମର ଉପଦେଶ ଦିଆଯାଏ କାରଣ ସେ ଉପଦେଶ ମୂଲ୍ୟ ନା କେତେ ଲୋକ ଏମିତି ପ୍ରବଚନ ଦଉଛନ୍ତି କେତେ ଲୋକ ଏମିତି କଥା କହୁଛନ୍ତି ତୁମେ ପାପ କରନି ପିତା ମାତାର ସେବା କରିବା ଭଲ ଜୀବକୁ ଦୟା କରିବା ଭଲ ସମସ୍ତେ କହୁଛନ୍ତି କରୁନାହାନ୍ତି କାହିଁକି ନା କାହିଁ କରିପାରିବେନି ତାଙ୍କ ଭିତରେ କଣ ରହିଛି ରଜଗୁଣ ରହିଛି କରିବାକୁ ଇଚ୍ଛା ଥିଲେ ବି ସେ କରିପାରିବେ ଯେ କେହି ଗୋଟେ ଖରାପ ମାର୍ଗରେ ପିତା ମାତାର ସେବା ନ କରିବା ଚୋରି କରିବା ଅନ୍ୟକୁ ବିପଦରେ ପକେଇବା କିଏ ଚାହାନ୍ତିନି କିନ୍ତୁ ରଜଗୁଣ ଆସିଲା ମାନେ ସେ ଅଟକେଇ ପାରିବନି ସେ କଣ କରିବେ କାରଣ ବ୍ୟକ୍ତିଟା କଣ୍ଟ୍ରୋଲ ନାହିଁ ଗୁଣ କଣ୍ଟ୍ରୋଲ ରହିଛି ତୁମେ ଯୋଉ କାମ ରହିଛନ୍ତି ସେ ସେ କଥା କହୁଛନ୍ତି ତୁମେ ଏଇ ଜ୍ଞାନ ବିଜ୍ଞାନ ଧ୍ୱଂସକାରୀ ମହାପାପ ରୂପ କାମକୁ ପ୍ରଥମେ ନିଷ୍କାମ କର୍ମ ଯୋଗ ଇନ୍ଦ୍ରିୟାଦି ନିୟମିତ କରି ଜୟ କର ଭଗବାନଙ୍କ ଉଦ୍ଦେଶ୍ୟରେ ନିଷ୍କାମ କର୍ମ ଯୋଗ କରିକି ନିଷ୍କାମ କର୍ମ ଯୋଗରେ ଇନ୍ଦ୍ରିୟ ଗୁଡିକୁ ନିୟମିତ ନିୟମିତ ନିୟାମକ କରିବାକୁ ପଡିବ ନିୟାମକ ମାନେ ତାକୁ ଅଣ୍ଡର କଣ୍ଟ୍ରୋଲ ଆଣିବାକୁ ପଡିବ ଲୋକମାନେ ବି ସେମିତି ଥିଲେ ନା ଲୋକମାନେ ଗୋଟେ ଟ୍ରାଡିସନାଲ ବୈଷ୍ଣବ ନଥିଲେ ବି ଯାହାକୁ ପାରମ୍ପରିକ ବୈଷ୍ଣବ ଧନ ପାଳନ ନ କରୁଥିଲେ ବି ସେମାନେ ସବୁ ଠାକୁର ପୂଜା ସକାଳ ଉଠେ ତୁଳସୀ ପୂଜା କରି ଘର ପୂଜା କରି ଗୋମାତା ସେବା କରି ସେମାନେ କଣ କରୁଥିଲେ ଇନ୍ଦ୍ରିୟ ଗୁଡିକୁ ତାଙ୍କର କର୍ମରେ ଲଗାଉଥିଲେ ଭଗବତ କର୍ମରେ ବି ଲଗାଉଥିଲେ ସଂସାର କର୍ମରେ ଲଗାଉଥିଲେ ଯେତେ କମ୍ଫର୍ଟେବୁଲ ଲାଇଫ କଥା କଣ ଏଇ ଯୋଉ ସବୁ ବିଜ୍ଞାନରେ କଣ ହଉଛି କମ୍ଫର୍ଟେବୁଲ ଲାଇଫ ବହୁତ ସୁବିଧା ସୁଯୋଗ ଜୀବନ ମିଳିଗଲା ଇନ୍ଦ୍ରିୟ ମାନେ କଣ କରିବେ ଇନ୍ଦ୍ରିୟ ବସିବେନି ତାଙ୍କୁ ଭଗବାନ ଯୋଉ ମଣିଷକୁ ଇନ୍ଦ୍ରିୟ ଦେଇଛନ୍ତି ହାତରା ଦେଇଛନ୍ତି କାମ କରିବା ପାଇଁ ଯେତେ ପ୍ରକାର ବଡ଼ର ଯେତେ ପ୍ରକାର ଜିନିଷ ଭଗବାନ ଦେଇଛନ୍ତି ଏ ସବୁ କର୍ମରେ ଲାଗିବ ଗୋଟେ ସେନ୍ସେସ ଗୋଟେ ଇନ୍ଦ୍ରିୟ ଗୁଡା ନା କର୍ମରେ ଲଗା କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ମଣିଷରେ ସେ କର୍ମଟାକୁ ନ କରିବେ ସେ କରିବ କଣ ଟାଇମଟା ତାକୁ ବାହାରିବ ଟାଇମଟା ବାହାରିଲେ କଣ ହବ ସମୟ ଯେତେବେଳେ ତାକୁ ବାହାରିଗଲା ସେ ବସିକି ରହିପାରିବେ ତାର ଇନ୍ଦ୍ରିୟ ମାନେ ଅଛନ୍ତି ନା ଇନ୍ଦ୍ରିୟ ମାନଙ୍କର କାମ ହେଲା ସତ୍ୱଗୁଣ ବ୍ୟକ୍ତି ସମୟ ପାଇଲେ ଚିନ୍ତନ କରିବ ସତ୍ୱଗୁଣ ବ୍ୟକ୍ତିର କାମ ହେଲା ସତ୍ୱଗୁଣ ସେ ଯେତେବେଳେ ସମୟ ପାଇବ ସେ ସଧ୍ୟାୟ କରିବ ଚିନ୍ତନ କରିବ କି ଜପ କରିବ ରଜଗୁଣ ବ୍ୟକ୍ତିର କାମ ହେଲା ସେ ସମୟ ପାଇଲେ କଣ କରିବ ସେ ସମୟ ପାଇଲା ମାନେ ଭୋଗ ବିତାର ଆସିବ ରଜଗୁଣ ବ୍ୟକ୍ତିର କାମ ହେଲା ଯେତେବେଳେ ଟାଇମ ମିଳିବ ସେ କେବଳ ଗୋଟେ ଭୋଗ ବୃଦ୍ଧି କରିବ କଣ ତାକୁ ଆରମ୍ଭ କରିପାରିବ ତାର କାମ ହେଲା ଏ ସବୁବେଳେ ତାର ଚିନ୍ତା ଚାଲିଛି ତମ ଗୋଟେ ବ୍ୟକ୍ତି ସମୟ ମିଳିଲେ କଣ କରିବ ସେ ସବୁବେଳେ ନିଜର ନଷ୍ଟ କରିବାକୁ ଚିନ୍ତା କରିବ ନା ଅନ୍ୟର ନଷ୍ଟ କରିବାକୁ ଚିନ୍ତା କରିବ ସେ ତମ ଗୁଣ ରହୁଛି ତ ସମୟ ମିଳିଗଲା ସେଥିପାଇଁ ଶୂଦ୍ର ଯୋଉ ଶୂଦ୍ର ଶ୍ରେଣୀ ଲୋକମାନେ ଥିଲେ ଏଇଟା ସବୁ ଭଗବାନ ତିଆରି କରିଛନ୍ତି ନା ଶୂଦ୍ର ତ କୌଣସି ଗୋଟେ ବ୍ୟକ୍ତି ନୁହନ୍ତି ଯେ ଆଜି ସେ ଶୂଦ୍ର ହେଇଛି ପୂର୍ବ ଜନ୍ମରେ ଶୂଦ୍ର ଥିଲା ପରେ ଶୂଦ୍ର ହବ ବୋଲି ତାଙ୍କ ଗୁଣ ହିସାବରେ ତାଙ୍କୁ ଶୂଦ୍ର ଜନ୍ମ ଦିଆଯାଏ ଶୂଦ୍ର ମାନେ କଣ କରିବେ ତାଙ୍କୁ ସବୁବେଳେ ସେଦିନ ବେଶୀ କାମ ଲଗାଏ ବେଶୀ କାମ ଲଗାଇଲେ କମ୍ ପଇସା ଦିଆଯିବ ସେଥିପାଇଁ ପିଅନ କଣ କରୁଛି ବେଶୀ କାମ କରୁଛି ନା ଅଫିସର ବେଶୀ କାମ କରୁଛି ପିଅନ ବେଶୀ କାମ କରୁଛି ପଇସା କମ୍ କରୁଛି କାହିଁକି ସେ ଶୂଦ୍ର ଶ୍ରେଣୀର ଲୋକ ମାନେ ସେ କଣ ଗୋଟେ ବ୍ୟକ୍ତି ନୁହଁ ବ୍ରାହ୍ମଣୀ ବି ନେଇପାରେ ସେ ତ କଣ ଅଛି ଯାହା କତିରେ ଯେଉଁ ଗୁଣଟା ରହିଛି ଯାହା କଥା ତମ ଗୁଣ ହେଲା ସେ ହେଲା ଶୂଦ୍ର ଜାତିର ସହିତ କିଛି ସମ୍ପର୍କ ନାହିଁ ଏଇ ଲୋକଙ୍କୁ ବେଶୀ ଖଟା ଯାଏ କମ୍ ପଇସା ଦିଆଯାଏ କୋଉଥିପାଇଁ ଏହାର ସାଇନ୍ସ ଅଛି ଏଟା ବିଜ୍ଞାନଟା ରହିଛି କାହିଁକିନା ଏମାନଙ୍କୁ ଅଧିକା ପଇସା ଦେଲା ମାନେ ଆମେ ନିଶା ଖାଇବେ ଯେତେ ପଇସା ଆମେ ତାକୁ ଦବା ସେ ତାର କିଛି କଲ୍ୟାଣ କରିବେ ବରଂ ଶରୀରର କ୍ଷତି କରିବେ ମଦ ମାଂସ ଅଧିକା ଖାଇବେ ଆଉ ତାଙ୍କ କାମ ଏଦିନ ଦବା ସେ ମର୍ଡର କରିବେ ଚୋରି କରିବେ ସେଥିପାଇଁ ତାଙ୍କୁ ରାଜାମାନେ ବେଠି ଘଟଉଥିଲେ ପୁରୁଣା କାଳ ଦେଖିଛୁ ବେଠି କଟା କହିବ କଣ ବେଠି କଟିବି ନା କଣ କାହିଁ ବେଠି କଟୁଥିଲେ ଏଇଥିପାଇଁ କଟାଉଥିଲେ ଏ ସୁଦର୍ଶନ ଲୋକଟା ତ କାମ କରିକି କଣ ଘଣ୍ଟେ ଖାଇବାକୁ ଦେବେ ଅଧିକ ପଇସା ଦେବେ କାରଣ ପଇସା ଦେଲା ମାନେ ସେ ବିଶ୍ୱାସ କରେ ତମ ଘଣ୍ଟା ଅଛି ରଜଗୁଣ ଲୋକ କଳିଯୁଗରେ ବେଶୀ ରଜଗୁଣ ତମ ଭଳି ଆଚାର୍ଯ୍ୟମାନେ ଭଜନ କରିବା ପାଇଁ ଇଚ୍ଛା ଲେଖ ଆଚାର୍ଯ୍ୟମାନେ କଳିଯୁଗର ଲୋକମାନଙ୍କୁ ଏଇ ଯେମିତି ରାଧା ମନ୍ଦିର ତୁମେ ଯାହା ଭଜନ କର ବା ଗୋଟେ ଏକାନ୍ତ ଭଜନ କର ଛାଡ଼ିଲେ ଭକ୍ତିନାଥ ଠାକୁର ବିଶେଷ କରି ଭକ୍ତିନାଥ ଠାକୁର ମନା କଲେ ଏଇଟା କରିପାରିବେ ରଜଗୁଣ ଲୋକଟା ବେଶୀ ଖାଇବା ପିଇବା ବସ୍ତ୍ର ଭୂଷଣ ସବୁ ତ ତାଙ୍କ ରଜଗୁଣ ଏମାନେ ଭଜନ କରିପାରିବେ କାରଣ ତାଙ୍କ ପାଇଁ ଇନଷ୍ଟିଚ୍ୟୁସନ୍ ତିଆରି କଲେ ସଂସ୍ଥା ତିଆରି କଲେ ଯାହାଦ୍ୱାରା ସେମାନେ ଇନ୍ଦ୍ରିୟ ଗୁଡିକୁ ଆଗେ ଗୋଟେ ରେଗୁଲାରାଇଜ ଇଂଲିଶ ରେଗୁଲାରାଇଜ କଣ ନିୟାମକ ସେ ଭକ୍ତିନାଥ ଠାକୁର ଏଇଟା ଲେଖୁଛନ୍ତି ନିଷ୍କାମ କର୍ମ ଯୁଗରେ ଇନ୍ଦ୍ରିୟା ଦେଇକି ନିୟମିତ କରି ଜୟ କର ରେଗୁଲେଟ ସେ ମଙ୍ଗଳବାର ତୁମେ ଆସିବାର ଚାରିଟା ଉଠିବ ତ ଜପ କରିବ ପ୍ରସାଦ ପାଇବ ରୁଲ୍ସ ରେଗୁଲେସନ ଫଲୋ କରିବ ଏ ତୁମେ ତ ରଜ କୁହନ୍ତୁ ତୁମ ଷ୍ଟାର୍ଟ ଛାଡ଼ିଲା ମାନେ ଭୋଗ ଜଣେ ବ୍ୟକ୍ତିକୁ ସେ କେତେବେଳେ ହେଲେ ମାନେ ବେଶୀ ସାଧାରଣ ଭୋଜନ କରିପାରିବେ ସେ ଯେଉଁ ଭାବରେ ସାଧାରଣ ଭୋଜନ କରିଦେଇ ପ୍ରୋଗ୍ରେସ କରି ପଳେଇ ଯିବେ ହବନି ତା ଦ୍ୱାରା କାରଣ ତାର ଇନ୍ଦ୍ରିୟ ଗୁଡିକ ନିୟାମକ ନୁହନ୍ତି ତେଣୁ ସେ କିଛି ଦିନ କରିବ ପୁଣି ସେ ନିଜେ ନିଜେ ପଡିବ ପୁଣି କିଛି ଦିନ କରିବ ନିଜେ ନିଜେ ପଡିବ ସେ ପଡି ଉଠି ସେ ସବୁ ଛାଡ଼ ମଧୁରା ହବ ସେଥିପାଇଁ ତାଙ୍କ ପାଇଁ ନିଷ୍କାମ କର୍ମ ଯୋଗ ଭଗବାନ ଦେଇଛନ୍ତି ଫୁଲ ଟିକେ ତୋଳ ଝାଡୁ ଟିକେ ମାର ଭଗବାନଙ୍କ ସେବା କର ଏଥିରେ କଣ ହବ ଭଗବାନଙ୍କୁ ବି ତୁମେ ସେବା କରୁଛ ଭଗବାନଙ୍କୁ ଗୋଟେ ଦୟା ଆସିବ ଆଉ ତୁମର ଇନ୍ଦ୍ରିୟ ଗୁଡିକ ବାଧ୍ୟ ହେଇକି କାରଣ ତୁମର ସମୟାନୁବର୍ତ୍ତିତ ଆସିବ ଇନ୍ଦ୍ରିୟ ସୁଖକୁ ଭାଗିବ ଭଗବତ ସେବା ମାନେ ଇନ୍ଦ୍ରିୟ ସୁଖ ଭାଙ୍ଗିବ କର୍ମକାଣ୍ଡରେ ଅଲଗା ତାଙ୍କ ଇଚ୍ଛା ହେଲା ସେ ଖାଇପି ସାରିଲା ପରେ ଆସିବ ନା ଟିକେ ଆସିଲା ଟିକେ ମନ୍ଦିର ବୁଲିବ ନୁଣାକୁ ଡାକି ଆଣି ମନ୍ଦିର ବୁଲିବ ଆମର ତ ସେସବୁ ନାହିଁ ଆମର ଟାଇମ୍ ହିସାବରେ କାମ କରିବାକୁ ତୁମେ ଇନ୍ଦ୍ରିୟ ସୁଖ ସବୁ ଭାଙ୍ଗିବ ତା ଦେହରେ ଭଗବତ କୃପା ମିଳୁଛି ଏଇଟା ତୁମେ ତୁମେ ଇନ୍ଦ୍ରିୟ ଗୁଡିକ ନିୟାମକ ହେବ ତା ଭିତରେ ପୁଣି ଶ୍ରବଣ କୀର୍ତ୍ତନ ଚାଲିଥିବ କେତେ କଲା ପରେ ଗୋଟେ ଜୀବର ଚିତ୍ତରୁ ରଜଗୁଣଟା ରଜଗୁଣରେ ଟେଲିକି ବାହାର କରିବା ପାଇଁ ଯେଉଁଥିରେ କାମନାଟା ଜୀବର ଆସୁଛି ଗୋଟେ ଗୁଣରୁ ମୁକ୍ତ ହେବା ପାଇଁ ଯିବୁ କେତେ କଷ୍ଟ କରିବା ପାଇଁ ଭଗବତ ପ୍ରାପ୍ତି କଣ କରିବା ଏଇଟା ଭଗବତ ପ୍ରାପ୍ତିର ପ୍ଲାଟଫର୍ମଟା ନା ତାର ଯେଉଁ ଗୁଣଟା ଅଛି ସେ ଗୁଣଟା ଭଗବାନ ସେବା ଅଲଗା ନ ଲଗାଇଲେ ସେ କଣ କରି ବସିଲା ମାନେ ତାର ଭୋଗ ବୁଦ୍ଧି ଆସିବ ରଜଗୁଣ୍ଡା ତ ଆଚାର୍ଯ୍ୟ ମାନେ ଏସବୁ ପ୍ରକାଶ ଜାଣିଦେଲେ ନା ସେଥିପାଇଁ ଭୁବନେଶ୍ୱର ଲଗେଇଲେ ଏସବୁ ଏତେ ପ୍ରକାର ପ୍ରସ୍ତାବ ପ୍ରସାଦ ଡିସ୍କସନ୍ କର ଇଏ କର ସେ କର ସେ ବସିପାରିବେ ଭଜନ କରିପାରିବେ ଇନ୍ଦ୍ରିୟ ଗୁଡିକ ଶୃଙ୍ଖଳିତ ତେଣୁ ଧୀରେ ଧୀରେ ଭଗବାନ କୃପା ପାଇକି ସେ ଆସିବେ ସେଠି କହୁଛନ୍ତି ନା ତସ୍ମାତ୍ ତମ ଇନ୍ଦ୍ରିୟ ଆଦୌ ନିୟମ ଭରତ ସ୍ରବ ଆତ୍ମନମ ପ୍ରଧାନ ଜ୍ଞାନ ବିଜ୍ଞାନ ନାଶନ ଜ୍ଞାନ ବିଜ୍ଞାନକୁ ନଷ୍ଟ କରୁଥିବା ଏ ପାପୀକୁ ପାପକୁ ତୁମେ ମାର ପାପ କିଏ ନା କାମ ନା କେମିତି ମାରିବା ଭଗବାନ କହିଲେ ନା ଇନ୍ଦ୍ରିୟ ଗୁଡିକୁ ସଂଯମ କର ଆରେ ଇନ୍ଦ୍ରିୟ କେମିତି ସଂଯମ କରିବା ଇନ୍ଦ୍ରିୟ କଣ ସଂଯମ କରିବ କର୍ମକାଣ୍ଡରେ ଏସବୁ ବ୍ୟବସ୍ଥା କିଛି ନାହିଁ କର୍ମକାଣ୍ଡର ମନ୍ଦିର ସେଠି କଣ କରାଯାଏ ସେଠି ଲୋକମାନଙ୍କୁ କିଛି ଶିକ୍ଷା ଦିଆଯାଇପାରିବ ସେଥିପାଇଁ ଆଗରୁ ସବୁ ମଠ କୁହାଯାଉଥିଲା ଆମର ମଠ ନୁହେଁ ଆମର ଆଗରୁ କହୁଥିଲେ ମଠ ମାନେ କଣ ବାଙ୍ଗି ଆଣିବେ କଟାଳ ଦେଇ ବଜେଇଦେବେ ବାବୁଜୀ ତାଙ୍କ ଖାଇକି ଶୋଇଗଲେ ଦଲାଲ ଲୋକ ଟିକେ ଆଇଲେ କଣ ଟିକେ ଭୋଗ ଲଗେଇଦେଲେ ଭଲ ନାହିଁ ଏଇଟା ହଉଛି ଶିକ୍ଷା କେନ୍ଦ୍ର ଏଠି ଭଗବତ ଆରାଧନା ଜୀବ ତାର କେମିତି ଗୁଣରୁ ମୁକ୍ତ ହବ ଏଠି ଶିକ୍ଷା ଏଠି ସାଧନା କରିବାକୁ ପଡିବ ସାଧକମାନଙ୍କୁ ସାଧନା କରିବାକୁ ପଡିବ କାରଣ ହେଲେ ଆମେ ଇନ୍ଦ୍ରିୟରୁ ଇନ୍ଦ୍ରିୟ ମାନଙ୍କୁ ଯୋଉ ଧରିକି ଗୁଣ ଗୁଡାକ ତାକୁ କଣ କରୁଛନ୍ତି ସବୁବେଳେ ସଞ୍ଚାଳିତ କରୁଛନ୍ତି ତାକୁ ଉପରକୁ ଉଠୁଛନ୍ତି ତଳକୁ ପକାଉଛନ୍ତି ତିନି ଗୁଣ ରହିଛ ନା ତିନି ଗୁଣ ଗୁଡ଼େ କଣ କରୁଛନ୍ତି ବୁଦ୍ଧି ମନ ଇନ୍ଦ୍ରିୟ ସମସ୍ତଙ୍କୁ ଏକ ଭାବରେ ପାରାଲାଲି ଉଠୁଛନ୍ତି ପକାଉଛନ୍ତି ସତ ଗୁଣ ଚାଲିଲା ତାର ଗୋଟେ ବିଚାର ଶକ୍ତି କିଛି କରି ପୁନଃ ଗୁଣ ଚାଲିଲା ପ୍ରଥମ ଭାଙ୍ଗି ଦେଉଛି ତମ ଗୁଣ ଚାଲିଲା ମୋ ହେଇଯାଉଛି ପ୍ରଥମଟା ସେୟା କହିଲେ କଣ କରିବ ଗୋଟେ ଜୀବଟା କରିବ କଣ ସେ ଗୁଣମୁକ୍ତ କେମିତି ରଜଗୁଣଟାକୁ କେମିତି ବାହାର କରିବ ଯେଉଁଥିରେ କାମନା ଆସୁଛି ସେ କଥା କହିଲେ ପ୍ରଥମେ ନିଷ୍କାମ କର୍ମ ଯୋଗରେ ଇନ୍ଦ୍ରିୟାଦି ନିୟମିତ କରି ଜୟ କର ଅର୍ଥାତ୍ ତାହାର ଅପଗତ ଭାବକୁ ନାଶ କର ତାହାକୁ ସ୍ୱସ୍ୱଭାବରେ ଆନୟନ ପୂର୍ବକ ତାର ପ୍ରେମାତ୍ମକ ସ୍ୱରୂପକୁ ଅବଲମ୍ବନ କର ତାର ଅପଗତ ସ୍ୱଭାବ ମାନେ ତାର ଯୋଉ ସ୍ୱଭାବଟା ଥିଲା ଯୋଉ ସ୍ୱଭାବଟା ତାର ତାର ସ୍ୱଭାବ ଗୁଡିକୁ ଅପଗତ ସ୍ୱଭାବକୁ ଯୋଉଟା ନଷ୍ଟ ହେଇଯାଇଛି ତା ସ୍ୱସ୍ୱରୂପକୁ ଆନୟନ କର ମାନେ ଇନ୍ଦ୍ରିୟ ଗୁଡିକର ଯେତେ ଇନ୍ଦ୍ରିୟ ମନ ତାଙ୍କର ସ୍ୱଭାବ ଗୁଡିକ ଅପଗତ ଅପଗତ ମାନେ ଗୋଟେ ଯେମିତି ସୂର୍ଯ୍ୟ ଅସ୍ତ ହେଇଗଲେ ଅପଗତ ମାନେ ସେ ତାର ସ୍ୱଭାବ ଗୁଡ଼ିକ ପଳେଇ ଯାଇଛି ତାକୁ ତା ସ୍ୱଭାବକୁ ଆନୟନ କର ନିଷ୍କାମ କର୍ମ ଯୁଗରେ ଯୋଉଟା କାମନା ହେଇଯାଇ ତାକୁ ପ୍ରେମ, ଏଇଟା ଗ୍ରହ ତାତ୍ପର୍ଯ୍ୟ ପଡିବ ଦେଖିବ। ଯେଉଁ ସବୁବେଳେ ଗୋଟେ କାମନା ହଉଛି, ଏଇ କାମନାଟା ଏମିତି ହେଇଯାଇଛି ବର୍ତ୍ତମାନ ଗୋଟେ ଜଗତର ଗୋଟେ ବୋଝ ହେଇଗଲା, କାମନାଟା ଏତେ ବଢି ଯାଇଛି ବର୍ତ୍ତମାନ ବ୍ୟକ୍ତି ସ୍ୱକେନ୍ଦ୍ରିକ ହେଇଗଲା, ସେ ସ୍ତ୍ରୀ କଥା ବି ଚିନ୍ତା କରୁଛନ୍ତି, ସ୍ତ୍ରୀ କହୁଛୁ ପଳା ଟିକେ କଣ ହେଲା, ସ୍ତ୍ରୀ ବାହାର କରୁଛି, ଆଗରୁ ଯେମିତି ଦେଶ ପାଇଁ କରୁଥିଲେ, ଜାତି ପାଇଁ କରୁଥିଲେ, ଗୋଟେ ଗ୍ରାମ ପାଇଁ କରୁଥିଲେ, ପରିବାର ପାଇଁ କରୁଥିଲେ, ବର୍ତ୍ତମାନ ସେମାନେ ବର୍ତ୍ତମାନ ନିଜ କେନ୍ଦ୍ରିକ, ବର୍ତ୍ତମାନ ମଣିଷ ନିଜ ବଞ୍ଚିବା ପାଇଁ ସବୁବେଳେ ଚାହୁଁଛି, ଆଶ୍ରିକ ପ୍ରକୃତିଆ କହିଲେ ରଜଗୁଣ ଏତେ ବଢିଗଲା ଆଉ କାହା ବିଷୟରେ କିଛି ଚିନ୍ତା କରିବେ, ଯେତେ ରଜଗୁଣ ବଢି ବଢିକି ଯିବ ଅପଗତ ସ୍ୱଭାବ ଗୁଡାକ ଖରାପ ହେଇଯିବ, ସ୍ୱାର୍ଥ ସୁକେନ୍ଦ୍ରିକ ଯିବ, ରଜଗୁଣ ବ୍ୟକ୍ତି ବେଶୀ ନିଜ ବିଷୟରେ ଚିନ୍ତା କରିବେ, ସେମାନଙ୍କ ଭିତରେ ଧର୍ମ ଦୟା ଜ୍ଞାନ ଏଗୁଡା ସବୁ କିଛି ରହିବ, ସେଲ୍ଫ ଓରିଏଣ୍ଟେଡ୍ ପର୍ସନ୍, ସେମାନେ ସବୁବେଳେ ନିଜ ବିଷୟରେ ଚିନ୍ତା କରୁଥିବେ, ସେମାନେ ସବୁବେଳେ ଡିଫିଟ୍ ହେବେ, ଭଗବାନ ତାଙ୍କ ପ୍ରତି ଖୁସି ହୁଅନ୍ତି କାରଣ ସେମାନେ ସବୁବେଳେ ନିଜ ବିଷୟରେ ଚିନ୍ତା, ଯେଉଁ ବିଷୟରେ ଚିନ୍ତା କରିବା ଆପଣଙ୍କୁ ସାହାଯ୍ୟ କରିବା ସେ ବିଷୟରେ ସେ ଚିନ୍ତା କରନ୍ତି। ତ ତାକୁ ନିଷ୍କାମ କର୍ମ ଯୁଗରେ ତୁମେ ନିୟାମକ କର, ତା ଅପଗତ ସ୍ୱଭାବକୁ ନାଶ କରି, ଅପଗତ ଭାବକୁ ନାଶ, ତାର ଅପଗତ ସ୍ୱଭାବକୁ ନାଶ କରି ସୁସ୍ୱଭାବକୁ ଆନୟନ କର, ତାର ଯୋଉ ସ୍ୱଭାବଟାକ ଆସିଯାଇଛି ସ୍ୱଭାବ ଗୁଡାକ, ତାର ଗୋଟେ ଆଗନ୍ତୁକ ସ୍ୱଭାବ ଯୋଉଟା ନଥିଲା ସେ ସ୍ୱଭାବଟା ପଳେଇ ଆସିଛି, କାରଣ ଆତ୍ମାରେ ଏଇ କାମ କ୍ରୋଧ ଲୋଭ ସଂସାର ଆକର୍ଷଣ ଏଗୁଡା ସବୁ କିଛି ନଥିଲା, ଏ ଚାଲି ଆସିଛି ଆଗରୁ ଛାଡ, ଏଇଟା କରିକି ତୁମେ କଣ କର, ସେ କହୁଛନ୍ତି ପ୍ରେମାତ୍ମକ ସ୍ୱରୂପକୁ ଅବଲମ୍ବନ କର, ଜଡ଼ବଦ୍ଧ ଜୀବର ପ୍ରଶସ୍ତ କର୍ତ୍ତବ୍ୟ ଯେ ପ୍ରଥମେ କର୍ମ ଯୋଗରେ ସ୍ୱଧର୍ମ ପାଳନ କରିକରି କ୍ରମଶଃ ସାଧନ ଭକ୍ତି ଲାଭ କରି ପ୍ରେମ ଭକ୍ତି ଅର୍ଜନ କରି, କନ୍କ୍ଲୁଜନ୍ ସେ ଦେଇଥିଲେ ଭଗବାନ କହିଲେ ତୁମେ ସିଧା କାମନାଟାକୁ ନଷ୍ଟ କରିଦିଅ, ଆରେ ଏଇଟା ହବ ପ୍ରାକ୍ଟିକାଲି କେମିତି ଗୋଟେ ଜୀବଟା କରେ ତା ପ୍ରଚେଷ୍ଟା, ଭଗବାନ ସେ ଭଗବାନ ଉପାୟ ଦେଇଛନ୍ତି, କିନ୍ତୁ ଭଗବାନ ତୋର କଥା କହିଛନ୍ତି ପୁରା ସର୍ଟରେ କହିଛନ୍ତି, ଭଗବାନ ପୁରା ବ୍ୟାଖ୍ୟା କରିକି ସବୁ ବୁଝି ଦେଇଛନ୍ତି, ଗୋଟେ ଜୀବର ଭଗବାନ ପ୍ରତି ଭଲ ପାଇବା କେମିତି ଆସିବ ସେ ବେଶୀ କଥା କହୁଛନ୍ତି, ସେ ଭଗବାନଙ୍କୁ ଭଲ ନ ପାଇଲେ ତାର ଯୋଉ ଗୁଣଟା କାର୍ଯ୍ୟ କରିବ କରିବ ହିଁ କରିବ, ରଜଗୁଣ ତମଗୁଣ ସତଗୁଣ ଯୋଗୁଣ ହେଲେ କାର୍ଯ୍ୟ କରିବ, ପ୍ରେମ ପ୍ରେମାତ୍ମକ ସ୍ୱଭାବକୁ ତୁମେ ଆନୟନ କର, ସେ ସେଟା କହିଲେ। ଏବେ କଣ କହିଲେ, ପ୍ରଥମେ କର୍ମଯୋଗ ଅର୍ଥାତ ସ୍ୱଧର୍ମ ପାଳନ କରି, ନିଜର ସ୍ୱଧର୍ମ ଗୁଡିକୁ ପାଳନ କରି, ଆଗରୁ ସବୁ ସ୍ୱଧର୍ମ ଗୁଡା ଷ୍ଟ୍ରିକ୍ଟଲି କର୍ମ କରୁଥିଲେ ନା, ବ୍ରାହ୍ମଣ ବ୍ରାହ୍ମଣ କର୍ମ କରୁଥିଲେ, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରୁଥିଲେ, ବୈଶ୍ୟ ବୈଶ୍ୟ କର୍ମ କରୁଥିଲେ, ଶୂଦ୍ର ଶୂଦ୍ର କର୍ମ କରୁଥିଲେ, ବର୍ତ୍ତମାନ କଣ, ବର୍ତ୍ତମାନ କିଛି ନାହିଁ, ତ ବର୍ଣ୍ଣାଶ୍ରମ ଧର୍ମ ନାହିଁ, ଶୂଦ୍ର ବ୍ରାହ୍ମଣ ଶୂଦ୍ର କେବଳ ବ୍ରାହ୍ମଣ କର୍ମ କରୁନି, ବ୍ରାହ୍ମଣ ବର୍ତ୍ତମାନ ଶୂଦ୍ର କର୍ମ କଲାଣି, କିଛି ନାହିଁ ବର୍ତ୍ତମାନ, କୌଣସି ହୋଟେଲ ଦେଖିଥିବ ହୋଟେଲରେ ବ୍ରାହ୍ମଣ ପିଲା ଛୁଆଟା ବି ରହୁଛି, କଣ କରିବେ ସେ ଧୋଇଲେ ସେ ଗେଷ୍ଟ ହାଉସ କାମ କରି ତାଙ୍କ ଚଳେ, ଏବେ ବର୍ତ୍ତମାନ ବ୍ରାହ୍ମଣ ସମାଜକୁ ଲୋକ ତ ରଜଗୁଣ ହେଇଗଲେ, ଆଗରୁ ଲୋକମାନେ ମନ୍ଦିର କରୁଥିଲେ, ମନ୍ଦିର କଲେ କଣ ବ୍ରାହ୍ମଣ ମାନଙ୍କର ଏନଗେଜମେଣ୍ଟ ରହିଲା, ଯେତେ ମନ୍ଦିର ବଢିଲା ବ୍ରାହ୍ମଣମାନେ ସେଥିରେ ଲାଗିଲେ, ସେ ପୂଜା ଉପାସନା କଲେ, ଲୋକମାନେ ମନ୍ଦିର ଯାଉଥିଲେ, ତାଙ୍କୁ ଭିକ୍ଷା ଦେଉଥିଲେ, ଜପି ଦେଉଥିଲେ, ବ୍ରାହ୍ମଣଙ୍କୁ ଆମେ କେୟାର ନକଲେ ବ୍ରାହ୍ମଣ କଣ କରିବେ, ସେ ବଞ୍ଚିବା ପାଇଁ ତାଙ୍କ ଧର୍ମ ଛାଡ଼ିଲେ, ସ୍ୱଧର୍ମ ଗୁଡିକ ପାଳନ କରୁଛନ୍ତି। ତେଣୁ ବର୍ତ୍ତମାନ କଣ କରାଯିବ, ସେ କହୁଛନ୍ତି କର୍ମ ଯୁଗରେ ସ୍ୱଧର୍ମ ଗୁଡିକୁ ପାଳନ କରି, ନିଷ୍କାମ କର୍ମ ଯୁଗରେ ସ୍ୱଧର୍ମ ପାଳନ କରି, ଆଉ ତା ସହିତ ସାଧାରଣ ଭକ୍ତି କରିବାକୁ, ଆମର ଏଇଟା ସାଧନ ଭକ୍ତି ପଥ, ଭଗବାନଙ୍କ ନାମ କୀର୍ତ୍ତନ କରିବା, ପ୍ରାତରୁ ଉଠିବା, ଭଗବାନଙ୍କର ସେବା କରିବା, ଭୋଗ ଲଗେଇ ପ୍ରସାଦ ପାଇବା, ଏଇ ଯୋଉ ନିଷ୍କାମ କର୍ମ ଯୋଗ ଗୁଡିକ କରେ କଲା ପରେ ଧୀରେ ଧୀରେ ଆମେ ସେ ପ୍ରେମ ଭକ୍ତି ଅର୍ଜନ କରିପାରିବା, ନହେଲେ ତ ଜୀବକୁ ଏତେ ଏତେ ଷ୍ଟ୍ରିକ୍ଟଲି ଯୋଉ ରୁଲ୍ସ ରେଗୁଲେସନ୍ସ ଗୁଡିକ କାହିଁ ପାଳନ କରାଯାଉଛି, ବିଧି ଏତେ ନିୟମ ଗୁଡିକ କାହିଁ ପାଳନ କରାଯାଉଛି, ତେଣୁ ସାଧାରଣ ମାନେ ବଡ଼ ବଡ଼ ଲୋକମାନେ ବୁଝିପାରୁନାହାନ୍ତି, ବଡ଼ ବଡ଼ ଜ୍ଞାନୀମାନେ ବୁଝିପାରୁନା, ସବୁ ଆଗକୁ ତାକୁ ସବୁ କହିଦିଅନ୍ତି, ଲୋକଟା ତ ରଜଗୁଣ ତାକୁ ନେଇକି କେଉଁଠି ପହଞ୍ଚାଇଲେ ସେ ରଜଗୁଣର କାମଟା କରିବ, ବୃନ୍ଦାବନ ଛାଡ଼, ମଥୁରାରେ ଛାଡ଼, କି ଦ୍ୱାରକାରେ ଛାଡ଼, କି ଜେଲ୍ ବି ଛାଡ଼, ଜଙ୍ଗଲ ଭିତରେ ଛାଡ଼ିଲେ ସେ ରଜଗୁଣ କାମ କରିବ, ଆଉ ଭଲ ଖାଇବାର ଅଛି, ରଜଗୁଣ ଲୋକର କାମ କଣ, ଭଲ ଖାଇବାର ଅଛି, ଭଲ ବ୍ୟବସ୍ଥା କରିବାର ଅଛି, ଆଉ ମତେ ସମ୍ମାନ ମିଳିବାର ଅଛି, ରଜଗୁଣ ଲୋକର ଗ୍ରସ୍ ଯାହାକୁ ସୂଚାଇଥାଏ, ରଜଗୁଣ ଲୋକ ତାର ସ୍ୱଭାବ ହେଲା ଭଲ ଖାଇବାର ଅଛି, ଭଲ ପିନ୍ଧିବାର ଅଛି, ମତେ ସମ୍ମାନ ମିଳିବାର ଅଛି, ଗୋଟେ ଷ୍ଟାଟସ୍ କହୁନ ମୋର ଷ୍ଟାଟସ୍ ଲାଇଫ୍ ଆରିଷ୍ଟୋକ୍ରାସି ଲାଇଫ୍ ଦରକାର, ଯେଉଁଟା ଛାଡିବ ସେ ଗୁଣଟା ତାର କାମ କରିବ। କିନ୍ତୁ ଆଚାର୍ଯ୍ୟ ମାନେ ସବୁ ଭଗବାନଙ୍କର ନିଜ ଲୋକ ଥିଲା ସବୁ ଜାଣିଛନ୍ତି, ଏଇ ଲୋକ ରାଜଗୁଣ ଲୋକ ଗୁଡିକ ଏମାନେ ଜୀବନରେ କିଛି କରିପାରିବେ, ଏମାନଙ୍କ ପାଇଁ ଏଇ ରାସ୍ତା ନିଷ୍କାମ କର୍ମଯୋଗ ରାସ୍ତା, କାରଣ ତାଙ୍କୁ ତାଙ୍କର ପାଦ ହେଲା କାମ। ଭଗବାନ କହିଲେ ମୁଁ କାମଟାକୁ ନଷ୍ଟ କର, ଆରେ କାମଟା କେମିତି ନଷ୍ଟ କରିବ, ସେ ନିଷ୍କାମ କର୍ମଯୋଗ କରି ଯଦି ସାଧାରଣ ଓଜନ କଲା ତାହେଲେ ତା ଧୀରେ ଧୀରେ ଏହି ପ୍ରେମ ସ୍ଥିତିକୁ ଯାଇପାରିବ। ଆଚ୍ଛା ବଳଦେବୀ ଦାସ ପଣ୍ଡିକା ଲେଖିଲେ, ଯସ୍ମାତ୍ ଅୟମ୍ କାମ ରୂପ ବୈରୀ ନିଖିଲ ଇନ୍ଦ୍ରିୟ ବ୍ୟାପାର ବିରତୈ ରୂପ ଉପାୟ ଆତ୍ମଜ୍ଞାନ ଆତ୍ମଜ୍ଞାନ ଜ୍ଞାନୟୋ ଉଦ୍ୟତସ୍ୟ ବିଷୟ ରସ ପ୍ରବଣୈ ଇନ୍ଦ୍ରିୟ ଜ୍ଞାନ ଆପଣତି। ଭଗବାନ ଯୋଉ କହିଲେ ତସ୍ମାତ୍ ତୁମ ଇନ୍ଦ୍ରାଦୌ ନିୟମ ଭ୍ରାତ ସହ ଆପ୍ନା ହିଁ ପ୍ରଜୟ ଜ୍ଞାନ ବିଜ୍ଞାନ ନାଶନ। ସେ ଆମର କଣ କ୍ଷତି କରୁଛି କାହିଁ ତାକୁ ମାରିବା ରଜଗୁଣ? ଏଠି ସେ କହୁଛନ୍ତି ଯସ୍ମାତ୍ ଅୟମ୍ କାମ ରୂପ ବୈରୀ, ଏ ଯୋଉ କାମନାଟା ଗୋଟେ ଶତ୍ରୁ, କାମନାଟା ତ ହୃଦୟ ଚାଲି ଆସୁଛି ମାନେ ଗୋଟେ ଶତ୍ରୁ। ଇ କଣ କରେ ନା ନିଖିଳ ଇନ୍ଦ୍ରିୟ ବ୍ୟାପାର ବିରତ ରୂପମ୍ ଆତ୍ମଜ୍ଞାନ ଉଦ୍ୟତସ୍ୟ, ଯେ ସବୁ କର୍ମ ବିରତ ହେଇକି ନିଖିଳ ଇନ୍ଦ୍ରିୟ ବ୍ୟାପାର ଇନ୍ଦ୍ରିୟ ବ୍ୟାପାର ବିରତ ହେଇକି ଯେ ଚେଷ୍ଟା କରୁଛି ମୁଁ ଟିକେ ଆତ୍ମଜ୍ଞାନ ଲାଭ କରିବି, ସେ କଣ କରିବ? ଯେତେବେଳେ ବ୍ୟକ୍ତି ଚାହେଁ ମୁଁ ଆତ୍ମଜ୍ଞାନ ଲାଭ କରିବି, ମୁଁ ଟିକେ ଭଗବାନଙ୍କ ବିଷୟରେ ଜାଣିବି, ସେତେବେଳେ ଉଦ୍ୟତ ହବ ଏ କାମ କଣ କରିବ ତାର ଇନ୍ଦ୍ରିୟ ଗୁଡିକୁ ବିଷୟ ରସ ପ୍ରମାଣ ଏ କାମନାଟା ବିଷୟ ରସକୁ ପୁଣି ଉଦ୍ରେକ କର। ମୁଁ ଆଉ ଏ ବିଷୟ ଭୋଗିବିନି, ମୁଁ ଆଉ ଏତେ ଲୋଭ କରିବିନି, ମୁଁ ଏମିତି ସତ୍ପଥ ରହିବି, ସେତେବେଳେ ଏଇଟା ଚେଷ୍ଟା କରିବ କାମର କାମ କଣ ହେଲା, କାମ କଣ କରିବ ନା ଇନ୍ଦ୍ର ଗୁଡିକ ସବୁ ପୁଣି ବିଷୟ ଶକ୍ତ କରିଦେବ, ରସା ଶକ୍ତ କରିଦେବ, ସେ କଥା ସେ କହୁଛନ୍ତି। ଜ୍ଞାନ ଆପଣନ୍ତି, ଶୁଣୁଥିବ ତମେ ପଢୁଥିବ ତମେ ଜପ କରୁଥିବ ସବୁ କରୁଥିବ ରଜ ଗୁଡ଼ି ଚାଲିଲା ମାନେ ଯାହା ସବୁ କରିଛ ସବୁ ଜ୍ଞାନ ଗୁଡାକ ଚେକ୍ କର। ଏ ଲୋକମାନଙ୍କର ଶୁଣୁନା ପ୍ରଭୁଛନ୍ତି, ଯୁଆଡେ ଦେଖିକି ୟୁଟ୍ୟୁବର ହଜାର ହଜାର ଲୋକ ସବୁ ପ୍ରଭୁଛନ୍, ଗାଁ ଘଣ୍ଟା ସବୁ ଶୁଣୁଛନ୍ତି, କଣ କିଛି କାମ ଦେବ? ଯାହା ଶୁଣିଲେ ଶୁଣିଲେ ପୁଣି ରଜ ଗୁଣ ଚାଲିଲା ରସ ପ୍ରମାଣ ବଢିଗଲା, ଇନ୍ଦ୍ର ଗୁଡିକ ସବୁ ବିଷୟ ଭୋଗ ହେଲା, ତା ଆମକୁ କିଛି ସେ ଯେତିକି ମାଡ଼ିଥିଲେ ସେତିକି ପଡ଼ିଦେବେ, ସେ ଯେତିକି ପଡ଼ିଥିଲେ ସେତିକି ମାଡ଼ିବେ, ରଜଗୁଣଟା ଚାଲିଲା ରଜଗୁଣ ଚାଲିଲା ମାନେ ଆଉ ଚିନ୍ତନ କିଛି କରିପାରିବନି, ଯାହା ଜାଣିଥିବ ଜାଣିଥିବ ସବୁ କରିଦିବ ପୁଣି ସେଇଗୁଡା ସେ ଧନ୍ଦା ଗୁଡାକ ସେ ପାଟିବ, ସେ କଥା ସେ କହୁଛନ୍ତି। ଜ୍ଞାନ ଉଦ୍ୟତସ୍ୟ ଜ୍ଞାନ ଉଦ୍ୟତସ୍ୟ, ଯିଏ ଜ୍ଞାନ ପାଇଁ ଉଦ୍ୟତ କରିବ ବିଷୟ ରସ ପ୍ରମାଣ ଇନ୍ଦ୍ରିୟ ଜ୍ଞାନ ଆପଣନ୍ତି, ବିଷୟ ରସ ପ୍ରମାଣ କରିଦେବ ସେ ଆଉ ଆଉ ଜ୍ଞାନଟା ଆଉ ଟୋଟାଲା ସେ ଗ୍ରହଣ କରିପାରିବନି। ତସ୍ମା ତେଣୁ ପ୍ରକୃତି ସୃଷ୍ଟ ଦେହ ଆଦି ଇମାନସ୍ତ୍ୱାନ ଏବଂ ଆତ୍ମଜ୍ଞାନ ଉଦୟ ଅନ୍ତକାଳ ଉଦୟ ଆରମ୍ଭ କାଳ ଏବଂ ଇନ୍ଦ୍ରିୟାଣି ସର୍ବାଣି ତତ୍ ବ୍ୟାପାର ରୂପ ନିଷ୍କାମ କର୍ମ ଯୋଗ ନିୟମ ପ୍ରମାଣାନି କୃତ। ତେଣୁ ତୁମେ ସର୍ବାଗେ ଆତ୍ମଜ୍ଞାନର ଉଦୟ ନିମିତ୍ତ ଜ୍ଞାନ ଉଦୟର ଆରମ୍ଭ କାଳରେ ଯେତେବେଳେ ତୁମେ ଜ୍ଞାନ ଉଦୟ କରିବା ପାଇଁ ତୁମେ ଚାହୁଁଛ, ମୁଁ ଆତ୍ମା ବା ଭଗବତ ବିଷୟରେ କର୍ମ କରିବା ପାଇଁ ତୁମେ ଚାହୁଁଛ, ତା ଉଦୟ କାଳରେ ତୁମକୁ କ'ଣ କରିବାକୁ ପଡିବ ନା ନିଷ୍କାମ କର୍ମଯୋଗ ପ୍ରବଣ ହେଇକି ନିୟମିତ ହେଇକି ଏ କାମରୂପ ଶତ୍ରୁକୁ ବିନାଶ କର। କାରଣ ରଜଗୁଣ ରହିଲା ମାନେ ତୁମେ ଯେତେବେଳେ ଜ୍ଞାନ ପାଇଁ ଉଦିତ ହବ ସେତେବେଳେ ଇନ୍ଦ୍ରିୟ ଉପରେ ସେ ରସ ଭାବନାଟା ଉଦ୍ରେକ କରିବ। ତୁମେ ଜ୍ଞାନ କ'ଣ ତୁମର ଜ୍ଞାନ କିଛି ରହିବ ତାହେଲେ ଇନ୍ଦ୍ରିୟ ମାନେ ରସାଶକ୍ତ ହେଇଗଲେ ମୁଁ ଚକ୍ଷୁ ଚାହେଁ ଭଲ ଜିନିଷ ଦେଖିବି, ଜୁଆ ଚାହେଁ ଭଲ ଜିନିଷ ଓଜନ କରିବି, କର୍ଣ୍ଣ ଚାହେଁ ଭଲ ଜିନିଷ ଶୁଣିବି, ସେଇଟା ଜ୍ଞାନ କ'ଣ ରହିବ? ତା ଜ୍ଞାନ କିଛି ନାହିଁ, କାରଣ ସେମାନେ ଯୁଆଡ଼େ ଟାଣିବେ ଆମେ ଆମର ସେଆଡ଼େ ଯିବୁ, ଆଉ ଜ୍ଞାନ ଉଦୟ କିଛି ହବ ତେଣୁ ତାଙ୍କୁ କ'ଣ କରିବାକୁ ପଡିବ ସେ କଥା ସେ କହୁଛନ୍ତି। କର୍ମଯୋଗ ନିୟମ ନିୟମ ପ୍ରମାଣାନି କୃତ୍ୱ ଏବଂ ପାପମାନ କାମ ଶତ୍ରୁ ଚାହି, ତାଙ୍କୁ ନିୟମ କରିକି ପ୍ରମାଣାନି କୃତ୍ୱ କର୍ମଯୋଗରେ ତାକୁ ଲଗେଇକି କର୍ମଯୋଗ ପ୍ରମାଣ କରିବାକୁ ପଡିବ, ସବୁବେଳେ ଭଗବତ ସେବା ନିଷ୍କାମ କର୍ମ ଏଗୁଡ଼ା କରି କରି ପ୍ରଭୁ ଚିନ୍ତନ କରି କରି ଇନ୍ଦ୍ରିୟ ଗୁଡ଼ିକ କ'ଣ କରିବା ପଡ଼ିବ ପ୍ରବଣ, ପ୍ରବଣତା କ'ଣ କୁହାଯାଏ ଯେମିତି ନିଶାକାର ଅବସ୍ଥା ପ୍ରବଣ ହେଇଗଲା ସେଟା ଇନ୍ଦ୍ରିୟ ମାନେ କର୍ମ ନିଷ୍କାମ କର୍ମ ଯୋଗର ପ୍ରବଣତା ପ୍ରାପ୍ତ ନହେଲେ ସେ କେବେ ରଜଗୁଣକୁ ଛାଡ଼ିବେ ନାହିଁ। ଯସ୍ମାତ୍ ଜ୍ଞାନସ୍ୟ ଶାସ୍ତ୍ରୀୟସ୍ୟ ଦେହାଦି ବ୍ୟତିରିକ୍ତ ଆତ୍ମଜ୍ଞାନ ବିଷୟ ବିଜ୍ଞାନସ୍ୟ ଜ୍ଞାନ କ'ଣ କହିଲେ ଶାସ୍ତ୍ର ଜ୍ଞାନ ବିଜ୍ଞାନ କଣ କହିଲେ ନା ଦେହାଦି ବିବିକ୍ତ ଆତ୍ମ ବିଷୟକ ବିଜ୍ଞାନସ୍ୟ ତତ୍ର ଆତ୍ମାନୁଭବସ୍ୟ ନାଶନ ଆବର୍ତ୍ତନ। ज्ञान विज्ञान धीरे धीरे सब नष्ट कर ज्ञान कौन शास्त्र ज्ञान के शास्त्र ज्ञान जानते शास्त्रीय ज्ञान के लिए कौन इंद्र रस सप्त हो गए ज्ञान जाणी जाणी से निंदा कर भोग विज्ञान देहादि व्यतिरिक्त आत्म विषय कश्य देह अतिरिक्त आत्म विषय जो ज्ञान तादृश अनुभव मुझे आत्मा आर अनुभव दीटा को नष्ट करद किए पंच ज्ञान को नष्ट करद କାମ ଯେହେତୁ ଅତ୍ୟନ୍ତ ପ୍ରବଳ ଓ ଦୁର୍ଜୟ ଶତ୍ରୁ ପ୍ରଥମେ ସେ କାମକୁ ବିନାଶ କରିବାକୁ ପଡେ ଆଉ ସେ କାମକୁ ବିନାଶ କରିବାର ଉପାୟଟା ଏ ଶ୍ଳୋକରେ କହୁଛନ୍ତି କଣ କହିଲେ ନା କାମ ଏସ କ୍ରୋଧ ଏସ ରଜତ୍ମଣ ସମୁଦ୍ର ପ୍ରଥମ ତାର ଉପାୟଟା କହିଲେ ତା ଅଧିଷ୍ଠାନ କହିଲେ ପ୍ରଥମେ କହୁଛନ୍ତି ତାହେଲେ କେମିତି ବିନାଶ କରିବ ଉପାୟଟା କହୁଛନ୍ତି କାମ ଯେହେତୁ ଇନ୍ଦ୍ରିୟମାନଙ୍କୁ ଆଶ୍ରୟ କରି ଜୀବକୁ ମୋହ ଜାଲରେ ଜଡିତ କରେ ତାହାର ଇନ୍ଦ୍ରିୟ ବିରତି ରୂପ ବୈରାଗ୍ୟ ଓ ଆତ୍ମଜ୍ଞାନ ଲାଭର ଚେଷ୍ଟାକୁ ନାଶ କରେ ଜୀବନ ଦୁଇଟା ଜିନିଷ ଚେଷ୍ଟା କରିବ ସିଏ କଣ କରିବ ବୈରାଗ୍ୟ ଆଚରଣ କରିବ ବିଷୟ ଭୋଗିବିନି ସେ ଯେତେବେଳେ ସେଟା କରୁଥିବ ତାକୁ ସେ ନଷ୍ଟ କରିବ ବୈରାଗ୍ୟ ଇନ୍ଦ୍ରିୟ ବିରତି ରୂପ ବୈରାଗ୍ୟ ଇନ୍ଦ୍ରିୟ ଭୋଗରୁ ସେ ବିରତ ହବ ଯୋଉ ବୈରାଗ୍ୟ ଆଉ ଆତ୍ମଜ୍ଞାନ ଲାଭ ହବ ଚେଷ୍ଟା ସେ ତା ଆତ୍ମଜ୍ଞାନ ଲାଭ କରିବା ଚେଷ୍ଟା କରିବ ସେଟାକୁ ନଷ୍ଟ କରିଦେବ କିଏ କାମ ପ୍ରଥମେ ନିଷ୍କାମ କର୍ମ ଯୋଗରେ ଏଇ ଇନ୍ଦ୍ରିୟ ଗୁଡିକୁ ନିୟମିତ କରି ତାର ଅସତ ଚେଷ୍ଟା ଦୂରୀଭୂତ କର ତୁମକୁ ଏନଗେଜମେଣ୍ଟ ନ ରହିଲା ମାନେ ସେ ଅସତ ଚେଷ୍ଟାରେ ସେ କଣ ତୁମ ବିଷୟରେ ଚିନ୍ତା କରିବ ଅନ୍ୟ ବିଷୟରେ ଚିନ୍ତା କରିବ କାରଣ ଗୋଟେ କ୍ଷତି କେଉଁଠି କଣ ଲାଭ ପାଇବ ଚିନ୍ତା କରିବ ଯେଉଁଟା ତୁମେ କର ସେ ଇନ୍ଦ୍ରିୟ ସୁଖ ତା ଭିତରେ ରହିଥିବ ରଜଗୁଣର କାମଟା ଅଛି ସ୍ଥାନ ସ୍ଥିତି ମତଲବ ନାହିଁ ତୁମେ ଯୁଆଡେ ବି ଯାଅ ତୁମ ଭିତରେ ସେ ଗୁଣର ପ୍ରାବଲ୍ୟତା ରହିଛି ଆମ ଲୋକ ମନ୍ଦିର ଆସିକି ଚୋରି କରୁଛନ୍ତି ନା ନାହିଁ ଲୋକ ମନ୍ଦିର ରଥଯାତ୍ରା ଚୋରି କରିବା ପାଇଁ ଲୋକ ହେଇଯାଉଛି ଭଗବାନଙ୍କର ସେ ଜାଗା ସେ ଭଗବାନ ଅଛନ୍ତି ସତ୍ୟଗୁଣ ସବୁ କୀର୍ତ୍ତନ ଚାଲିଛି ଭଜନ ଚାଲିଛି ଲକ୍ଷ ଲକ୍ଷ ଲୋକ ଆସିଲି କିଏ କାନ୍ଦୁଛି କିଏ ପ୍ରାର୍ଥନା କରୁଛି କଣ ତା ଭିତରେ ଗୁଣ ଗୁଣ କାମ ହୋଇଛି ସ୍ଥାନ ସ୍ଥିତି ସେତିକି ସମ୍ପର୍କ ନାହିଁ ଏସବୁ ଗୁଣର କାର୍ଯ୍ୟ କରିବେ ସେ କଥା ସେ କହୁଛନ୍ତି ପ୍ରଥମେ ଆତ୍ମଜ୍ଞାନ ଲାଭର ଚେଷ୍ଟାକୁ ନାଶ କରେ ଏବଂ ସର୍ବାଗ୍ରେ ପ୍ରଥମେ ନିଷ୍କାମ କର୍ମ ଯୋଗରେ ଏଇ ଇନ୍ଦ୍ରିୟକୁ ନିୟମିତ କରି ତାର ଅସତ ଚେଷ୍ଟାକୁ ଦୂରୀଭୂତ କର ଭଗବତ ଅର୍ପଣର ଫଳେ କ୍ରମେ କ୍ରମେ ଭଗବତ ସେବାମୁଖୀ କରିବାର ଯତ୍ନ କରିବା ପ୍ରୟୋଜନ ଏତେ ଶୀଘ୍ର ତ ହବନି ତାକୁ ଭଗବତ ଅର୍ପଣ ଫଳରେ ଭଗବାନଙ୍କୁ ଆମେ କର୍ମା ଅର୍ପଣ କରୁ ଭଗବାନ ପୋଳ ତୋଳୁଛେ ଝାଡୁ ମାରୁଛେ ରୋଷେଇ କରୁଛେ ଭଗବାନଙ୍କୁ ସେବା କରୁଛେ କାରଣ ଇନ୍ଦ୍ରିୟ ତୁମେ ଜୟ କରିନେଲ ହଁ ଭକ୍ତି ଯୁଗରେ ଇନ୍ଦ୍ର ଜୟ କରିନେବା ଅର୍ଥଟା କଣ ଇନ୍ଦ୍ରକୁ ତୁମେ ଜୟ କରିନେଲା ଅର୍ଥ ତୁମେ ଆମର ତ ଭକ୍ତିରେ ଭଗବାନ ନାମ କରିବା ନା ପୁଣି ଭକ୍ତିରେ ମନଟା ଲାଗିଯିବ ଭକ୍ତିରେ ମନ ଲାଗିବାର କାରଣ କଣ ଇନ୍ଦ୍ର ଗୁଡିକ ଆମର ସଂଯମ ନାହାନ୍ତି ସେତିକି ଚେଷ୍ଟାଟା କରିବା ପାଇଁ କଣ କରିବାକୁ ପଡିବ ସେ କଥା ସେ କହୁଛନ୍ତି ଭଗବତ ଅର୍ପଣ କ୍ରମେ ଭଗବତ ଅର୍ପଣ ଫଳର କ୍ରମରେ ଭଗବତ ସେବାମୁଖୀ କରିବାକୁ ଯତ୍ନ କରିବ ସବୁବେଳେ ଭଗବତ ସେବାମୁଖୀ କେମିତି ହବ ମନ୍ଦିର ପଠ ଏସବୁ ଏଇଥିପାଇଁ କରାହେଇଛି ଏଠି ଯିବ ଆସିଲା ମାନେ ତାକୁ ସୁଯୋଗ ଅଛି ଭଗବାନଙ୍କ ବିଷୟରେ କିଛି ଶୁଣିବା କିଛି ଭଗବାନଙ୍କ ବିଷୟରେ କିଛି କହିବା କୀର୍ତ୍ତନ କରିବା ସେବା କରିବା ସେ ଭଗବତ ଉଦ୍ମୁଖୀ ଟିକେ ଆସିବ ଇନ୍ଦ୍ରିୟ ଜୟ କରିପାରିଲେ କାମକୁ ସହଜରେ ଜୟ କରିବ ଆଉ କାମ ଜୟ କରିବାକୁ ଆମେ ଚିନ୍ତା କରିବା ଉଚିତ ଏଇଟା ଓଲିଟା ଫିଲୋସଫି ନା ଆମେ କଣ କରୁଛୁ ମୁଁ ଲଷ୍ଟକୁ ଜୟ କରିବି ନା ଲଷ୍ଟ ଲଷ୍ଟକୁ ଜୟ କରିପାରିବନି ଆଗେ ଇନ୍ଦ୍ରିୟ ଜୟ କରିବାକୁ ଶିଖିବା ଦରକାର କାରଣ କାମଟା ଯୋଉ ପରିପ୍ରକାଶ ହଉଛି କାମନାଟା ଯୋଉ ଆସୁଛି ବା ଯେକୌଣସି ପ୍ରକାର କାମନା ହଉଛି ସେ ଇନ୍ଦ୍ରିୟ ଦ୍ୱାରା ସେଟା କାର୍ଯ୍ୟ ସାଧନ ହଉଛି ନା କାମନାଟା ଚାଲି ଆସିଲେ ଯେ ସାଙ୍ଗେ ସାଙ୍ଗେ ଯେମିତି ଗୋଟେ କୋଟିପତି ସେ କହିବ ଗୋଟେ ଗରିବଟା କହିବ କୋଟିପତି ହେବି ସେ କଣ ଚିନ୍ତା କରିଦେଲେ କୋଟିପତି ସାଙ୍ଗେ ସାଙ୍ଗେ ହେଇପାରୁଛି ହେଇପାରିବ ତେଣୁ ଇନ୍ଦ୍ରିୟମାନ ପରିପ୍ରକାଶ ଇନ୍ଦ୍ରିୟମାନେ ପ୍ରକୃତରେ କାର୍ଯ୍ୟ କରୁଛନ୍ତି ସେ ସେ କଥା କହୁଛନ୍ତି ଇନ୍ଦ୍ରିୟକୁ ଜୟ କରିପାରିଲେ କାମକୁ ସହଜରେ ଜୟ କରିହବ କାମ ପାଇଁ ଆମ ଆମ କଥାରେ ଆମେ କାମନା ପାଇଁ ବ୍ୟସ୍ତ ନୁହେଁ ଆମର ବ୍ୟସ୍ତ ହେଲା କେମିତି ଇନ୍ଦ୍ରିୟ ଗୁଡିକ ଭଗବାନଙ୍କୁ ସେବାର ଲଗେଇବା ଇନ୍ଦ୍ରକୁ ଜୟ କରିବା ଆମର କାମ ପୁଣି ଇନ୍ଦ୍ରିୟ ଦୁଇ ପ୍ରକାର ହେଲା ବାହ୍ୟ ଇନ୍ଦ୍ରିୟ ଚକ୍ଷୁ କରୁନାହାନ୍ତି ସଦ୍ଗୁରୁଙ୍କର ଉପଦେଶ ଅନୁସାରେ ଭଗବାନଙ୍କ ସେବା କାର୍ଯ୍ୟ ନିୟୋଜିତ କରିପାରିଲେ କ୍ରମଶଃ ଅନ୍ତର ଇନ୍ଦ୍ରିୟ ମନ ବୁଦ୍ଧି ବି ଜିତ ଇନ୍ଦ୍ରିୟ ଦିଗରେ ଇନ୍ଦ୍ରିୟ ଦିଟା ସେକ୍ସନରେ ଗୋଟେ ହେଲା ବାହ୍ୟ ଇନ୍ଦ୍ରିୟ ଗୋଟେ ହେଲା ମନ ଇନ୍ଦ୍ରିୟ ସରି ଅନ୍ତର ଇନ୍ଦ୍ରିୟ ବାହ୍ୟ ଇନ୍ଦ୍ରିୟ ଯୋଉ ରହିଲା ହସ୍ତ କର୍ଣ୍ଣ ଚକ୍ଷୁ ଜିହ୍ୱା ନାସିକା ଯୋଉ ସବୁ କର୍ମ ଇନ୍ଦ୍ରିୟ ଗୁଡା ରହିଲା ଏସବୁ ବାହ୍ୟ ଇନ୍ଦ୍ରିୟ ଗୁଡା ଏ ବାହ୍ୟ ଇନ୍ଦ୍ରିୟ ଗୁଡିକୁ ଆମେ ସଂଯୋଗ କରିପାରିଲେ ଅନ୍ତର ଇନ୍ଦ୍ରିୟ ଗୁଡିକ ସଂଯୋଗ ହେଇଯିବ ବାହ୍ୟ ଇନ୍ଦ୍ରିୟ ଗୁଡିକ କଣ କରିହବ ନା ବାହ୍ୟ ଇନ୍ଦ୍ରିୟ ଗୁଡିକୁ ଆମେ ସାଧୁଗୁରୁଙ୍କ ନିର୍ଦ୍ଦେଶରେ ଉପଦେଶ ଅନୁସାରେ ଭଗବାନଙ୍କର ସେବା କାର୍ଯ୍ୟରେ ନିଯୋଜିତ ନିଷ୍କାମ କର୍ମ ଯୋଗୁଁ ଲାଗି ଭଗବାନ ପାଇଁ ଭଗବାନଙ୍କୁ ସୁଖ ପାଇଁ ତୁମେ କର୍ମ କରିବ କରିପାରିଲେ କ୍ରମଶଃ ଅନ୍ତର ଇନ୍ଦ୍ରିୟ ଗୁଡିକ ମନ ବୁଦ୍ଧି ଜିତ ହେବ ଏତେ ଶୀଘ୍ର ହେଇପାରିବନି ଇନ୍ଦ୍ରିୟ ଜୟ ଜୟ କରିବା ପାଇଁ ଲୋକ କେତେ କଣ କରୁଥିଲେ ଆମ କଳିଯୁଗ ରୂପଣ ହୋଇଛନ୍ତି ଆଉ କଳି ଆଗରୁ ଏଗୁଡା ସବୁ ବିଷୟ ନଥିଲା ଏତେ ଭଲ ଜିନିଷ ଗୋଟେ ଲୋକଙ୍କର କଣ ନଥିଲା ଆଜିକାଲି ଷ୍ଟାଣ୍ଡାର୍ଡ ୱାର୍ଡ ଯିବ ଷ୍ଟାଣ୍ଡାର୍ଡ କଣ ମାର୍ବଲ ଅଛି ନା ସେ ସୋଫା ଅଛି ନା ସବୁ ଦେଖିବ ଆଗରୁ ଲୋକ ଆସିଲେ କଣ ପାଣି ଗ୍ଲାସ କୋଉଥିରେ ପିଉଥିଲେ ଗାଁର ଲୋକ ଆଣିଲେ ପାଣି ଗ୍ଲାସ କୋଉଥିରେ ଦେବେ ଏ ପିତଳ ବାସନ ଗୋଟେ କଣ ଫସା ଗ୍ଲାସରେ ଦେଉଥିଲେ ଷ୍ଟିଲ ସିଲଭର ଏଗୁଡା ସବୁ ପଳେଇ ଆସେ ଆଉ ଘରେ କଣ ଥିଲା ଘରେ ଆଗରୁ ଚୋରି ହେଲେ କଣ ଚୋରି ହୁଏ ଆଗରୁ ଘର ଲୋକଙ୍କର ଚୋରି ହୁଏ ବାସ ଆଉ କଣ ଆଉ ସୁନା ଫୁନା ବେଳେ ଯାହା ସିନ୍ଧୁ କରିଥାଏ ଚୋର ବସିଲେ ବାସନ ଦୁଇ ଘଣ୍ଟା ନେଇକି ଯାଉଥିଲେ ବର୍ତ୍ତମାନ ଘରେ ଯାହା ଅଛି ଚୋର ଯାହା ବସିଲେ ବି ନେଇଚାଲି ସବୁ ଅଫୁଲେଟ ଜିନିଷ କୌଣସି ଗୋଟେ କାହା ଘରେ ବି ଦେଖିବ ଗୋଟେ 10,000-20,000 ଟଙ୍କାର ଜିନିଷ ଗୋଟେ ଚେୟାର ଦାମ 20,000 ସମସ୍ତେ ବିଷୟଭୋଗୀ ଲୋକ ନା ସବୁ ରଜଗୁଣୀ ଲୋକ ଏଇ ତ ବାହ୍ୟ ଇନ୍ଦ୍ରିୟ ଗୁଡିକୁ ସଂଯୋଗ କରିପାରିବେନି ଏତେ ବିଷୟ ଭୋଗ ରହିଲେଣି ବିଷୟରେ ଲାଗି ଯାଇଛନ୍ତି ଏ ବାହ୍ୟ ଇନ୍ଦ୍ରିୟକୁ ସଂଯୋଗ ସବୁବେଳେ ତ ଭଲ ଜିନିଷ ଦେଖିଲେ ଭଲ ଜିନିଷ ଖାଇଲେ ଭଲ ସବୁ ଜିନିଷ କମ୍ଫର୍ଟେବୁଲ ଲାଇଫ ସେମାନେ ଲିଡିଂ କରିବେ ସ୍ୱଚ୍ଛନ୍ଦ ଜୀବନଯାପନ ଯିଏ କରୁଛି ସୁଖମୟ ଜୀବନଯାପନ ଯିଏ କରୁଛି ସୁଖମୟ କଣ ଇନ୍ଦ୍ରିୟ ମାନଙ୍କର କାମନା ହିସାବରେ ଯିଏ ସୁଖମୟ ଜୀବନଯାପନ କରୁଛି ତାକୁ କଣ ସିଏ କଣ ଇନ୍ଦ୍ରିୟ ଜୟ ହବ ସେ କଥା ସେ କହୁଛନ୍ତି ବାହ୍ୟ ଇନ୍ଦ୍ରିୟ ଚକ୍ଷୁ କର୍ଣ୍ଣାଦିକୁ ସଦ୍ଗୁରୁଙ୍କ ଉପଦେଶ ଅନୁସାରେ ଶ୍ରୀ ଭଗବାନଙ୍କ ସେବା କାର୍ଯ୍ୟରେ ନିୟୋଜିତ କରିପାରିଲେ କ୍ରମଶଃ ଅନ୍ତର ଇନ୍ଦ୍ରିୟ ମନ ଓ ବୁଦ୍ଧିକୁ ଜୟ କରିପାରିବ କାମକୁ ଜୟ କରିବାର ଏଇଟା ଗୋଟେ କଥା ମନବୁଦ୍ଧିଟା ମନ ତ ଗୋଟେ କାମଟା ସୃଷ୍ଟି ହଉଛି ନା ନାହିଁ ସେଟା ସୃଷ୍ଟି ହଉଛି କିନ୍ତୁ ସେ ଇନ୍ଦ୍ରିୟ ଦ୍ୱାରା କାର୍ଯ୍ୟ କରୁଛି କିନ୍ତୁ ଆଗେ ଇନ୍ଦ୍ରିୟଟାକୁ ଚେକ୍ କରିବାକୁ ଇନ୍ଦ୍ରିୟଟା ଭଗବତ ସେବାରେ ଲାଗିବାର ଅଛି ସବୁ ଚିନ୍ତା ଆସିଲେ ବି କଣ ହୃଦୟ ଭିତରେ ଇନ୍ଦ୍ରିୟ ତମେ କାର୍ଯ୍ୟ ନ କରୁଛନ୍ତି କି ମନ କିଛି ମନ ବୁଦ୍ଧି କିଛି କରିପାରିବେ ଆମେ କହିଲୁ ଗୋଟେ ଲୋକଟା ବାପାଟା ଦେବା ପାଡ଼ିଦେବ ଗୋଟେ ଚିନ୍ତା କରୁ ବାଡ଼ି ଦେଉଛୁ ଆମେ ପୁଣି ଚିନ୍ତା କରୁଛୁ ଆରେ ସେ ଲୋକର କେତେ ପାୱାର ଅଛି ତୋ ପାରିବି କି ନା କାମ କରୁଛି ଇନ୍ଦ୍ରିୟ କିନ୍ତୁ ସଂକଳ୍ପ ଆସୁଛି କ'ଣ କରିବୁ ମନରୁ ବୁଦ୍ଧିରୁ ଦୁଇଟାକୁ ସଂଯମ ନ କଲା ପର୍ଯ୍ୟନ୍ତ ଆମର କାମ ନାହିଁ ଆମେ ସ୍ଥିର ହେଇପାରିବା ନାହିଁ ଦୁଇଟାକୁ ସଂଯମ କେମିତି କରିବା ନା ପ୍ରଥମେ ବାହ୍ୟ ଇନ୍ଦ୍ରିୟକୁ ସଂଯମ କରାଯିବ ଏଇ ନିଷ୍କାମ କର୍ମ ତାଦେହରେ ସାଧନ ଚାଲିଥିବ ଶ୍ରବଣ କୀର୍ତ୍ତନ ଚାଲିଥିବ ଭଗବାନଙ୍କର ସେବା ଚାଲିଥିବ ଏହାଦ୍ୱାରା କଣ ନା ଧୀରେ ଧୀରେ ମନ ବୁଦ୍ଧି କ୍ରମଶଃ ସିଲେକ୍ସନ ପାରିବା ମନ ବୁଦ୍ଧିକୁ ତୁମେ ଜୟ କରିପାରିବ ଆଉ ତାକୁ ପ୍ରମାଣ ଆଣି ଦେଉଛୁ ପ୍ରଥମ ସ୍କନ୍ଧ ଏଇଟା ଆମର ନାରଦମୁନିଙ୍କ ପ୍ରସଙ୍ଗ ଜମା ଦେବି ଯୋଗ ବୁଦ୍ଧି କାମ ଲୋଭତ ମୋହ ମୁକୁନ୍ଦ ସେବା ଯଦି ବର୍ତ୍ତମାନ ଅଧ୍ୟାନ ସାମ୍ପ୍ରତି ନା ବେଶମ ବୁଝୁଛନ୍ତି ତୁମେ ବେଦ ପୁରାଣରେ ବହୁତ ଲେଖିଲ କଣ ମହାଭାରତରେ ବହୁତ କିଛି ଲେଖିଲ ଯୋଗ ପଥ ବି ଲେଖିଲ ଲୋକ କେମିତି ଶାନ୍ତିରେ କାମନାକୁ କିନ୍ତୁ କେବେ ହବ ନାହିଁ କାମା ଦେବି ଜମା ଦେବି ଯୋଗ ପଥେଇ କାମ ଲାଭ ହତ କାମ ଆଉ ଲାଭ କାମନା ଲୋଭ କାମ ଲୋଭ ଲାଭ ନାହିଁ କାମ ଲୋଭ ହତ ମୁହୁ କିନ୍ତୁ ବିନାଶ ହୁଏ ଯୋଗ ପଥରେ ଜମାଦି ପଥରେ ଇଏ ହବନି ଏ ଯୋଉ ଆମ ନିୟମ ପ୍ରାଣାୟାମ ଯେ ଆସନ ଯାହା ସବୁ କରୁଛୁ ସେଥିରେ ହବନି ତା ମୂଳ ପରିବେ କିଛି ଦିନ ପାଇଁ ସେଟା ସରପ୍ରେସ ହେଇକି ରହିବ ପୁଣି ତମେ ଯୋଗ ବନ୍ଦ କରିଦେଲ ପୁଣି ପ୍ରାଣାୟାମ ବନ୍ଦ କଲ ପୁଣି ତୁମ ସମାଧି ସ୍ଥିତି ନଯାଇପାରିବ ପୁଣି ବାହାରେ ବିନାଶ କେମିତି ହବ ସେ କଥା ବୁଝନ୍ତି ନା ଇଏ ଜହି କହିଛନ୍ତି ନା ଇଏ ଜହି ସତ୍ୟ ତାପନା ନାମ ପ୍ରଜା ଇଏ ନାମ ଜ୍ଞାନ ବିଜ୍ଞାନ ନାଶ ଜ୍ଞାନ ବିଜ୍ଞାନ ନଷ୍ଟ କରୁଛି କାମ ତେଣୁ କାମର ଅଧିଷ୍ଠାନ କେଉଁଠି ରହିଲେ ମନ ଇନ୍ଦ୍ରିୟ ତେଣୁ ମନ ଇନ୍ଦ୍ରିୟ ପୁଣି କଣ ରହିଲେ ଦୁଇ ପ୍ରକାର ରହିଲେ ଗୋଟେ ବାହ୍ୟ ଇନ୍ଦ୍ରିୟ ଗୋଟେ ରହିଲେ ଅନ୍ତର ଇନ୍ଦ୍ରିୟ ବାହ୍ୟ ଇନ୍ଦ୍ରିୟ କଣ କରିବା ଶ୍ରବଣ କୀର୍ତ୍ତନ ସହିତ ଭଗବାନଙ୍କ ସେବା ସହିତ ଶ୍ରବଣ କୀର୍ତ୍ତନ ସହିତ ଭଗବାନଙ୍କର ନିଷ୍କାମ ସେବା କରିବା ତାଦ୍ୱାରା ଧୀରେ ଧୀରେ ମନ ଆଉ ଇନ୍ଦ୍ରିୟ ମନ ଆଉ ବୁଦ୍ଧି ଏ ଅନ୍ତର ଇନ୍ଦ୍ରିୟ ସଞ୍ଚାଳିତ ହେବେ ତାଙ୍କୁ ଯୋଗାଧିକାରୀ କରିକି ଇନ୍ଦ୍ର ସଂଯମନ କରିକି ପ୍ରମାଣ ଦେଇଥିଲେ ଭାଗବତରୁ ଜମାଦେବୀ ଯୋଗପତି କାମ ଲୋଭ ମୁକୁନ୍ଦ ସେବାନ ସାମ୍ୟତି ସାକ୍ଷାତ ଭାବରେ ଭକ୍ତି ଯୋଗରେ ଲାଗିଲେ ଯେଭଳି ଭାବରେ ମନ ଇନ୍ଦ୍ରିୟ ଗୁଡିକ ସଂଯମ ହୁଅନ୍ତି ସେଭଳି କେବେ ହୁଅନ୍ତି ନାହିଁ କାମ ଆଦି ଏ ଜମା ଆଦି ଯୋଗ ପଥରେ ସେଠି ହୁଏ କିଛି ସମୟ ପାଇଁ କାମ କରିବେ ଆଉ କାମ କରିବେ କାମ ଜୟ କରିପାରିଲେ ଇନ୍ଦ୍ରିୟ ଜୟ ଆବଶ୍ୟକ ତନ୍ମଧ୍ୟରେ କାମ ଜୟ କରିପାରିଲେ ଇନ୍ଦ୍ରିୟକୁ ଇନ୍ଦ୍ରିୟ ଜୟ ଆବଶ୍ୟକ ତନ୍ ମଧ୍ୟରେ ବାହ୍ୟ ଇନ୍ଦ୍ରିୟ ଆଗେ ଜୟ କରିପାରିଲେ ଅନ୍ତର ଇନ୍ଦ୍ରିୟ କ୍ରମଶଃ ଜୟ ହବ ଅନ୍ତର ଇନ୍ଦ୍ରିୟକୁ କେବେ ଜୟ କରିବି ମୁଁ ମନଟାକୁ ଜୟ କରିବି ମନ ଜୟ କଲେ ମୁଁ ଇନ୍ଦ୍ରିୟ ଜୟ ହେବି ଏଟା ହବ ମୁଣ୍ଡ ବାଡ଼େଇଦେଲେ ତୁମର କଣ ଥାଏ ମୁଣ୍ଡ ଏମିତି କରିବ କିଛି କାମ କରିବ ଚିହ୍ନ ମାରି ଦଉଛନ୍ତି ସେ ତ ମନ ହେଇ ରହୁଛନ୍ତି କିମ୍ବା ତୁମେ ବି କହିବ ମୋ ମନଟାକୁ ସଂଯୋଗ କରିବି କାମ ଜୟ କରିପାରିଲେ ଇନ୍ଦ୍ରିୟ ଜୟ ଆବଶ୍ୟକ ସରି କାମକୁ ଜୟ କରିବାକୁ ହେଲେ ଇନ୍ଦ୍ରିୟ ଜୟର ଆବଶ୍ୟକ ପ୍ରଥମେ ଅଛି ଆମେ କଣ କରୁଛେ ମୁଁ ଇନ୍ଦ୍ରିୟକୁ ଯେମିତି ପାରେ ସେମିତି ବ୍ୟବହାର କରିବି କିନ୍ତୁ କାମଟାକୁ ଜୟ କରିବି ଇଏ ସବୁ ପାଗଳ ସେଟା ହବ ଯଦି କାମନାଟାକୁ ଜୟ କରିବା ପାଇଁ ଚାହୁଁଛ ପ୍ରଥମେ କଣ କରିବାକୁ ପଡିବ ଇନ୍ଦ୍ରିୟକୁ ଜୟ କରିବାକୁ ପଡିବ ତା ମଧ୍ୟରେ ଇନ୍ଦ୍ରିୟକୁ ଜୟ କରିବାକୁ ହେଲେ ପ୍ରଥମେ ବାହ୍ୟ ଇନ୍ଦ୍ରିୟକୁ ସଂଯୋଗ କରିବାକୁ ପଡିବ ତାପରେ ଅନ୍ତର ଇନ୍ଦ୍ରିୟ ସଂଯୋଗ ଅନ୍ତର ଇନ୍ଦ୍ରିୟ ହେଲେ କି ମନ ଆଉ ବୁଦ୍ଧି ସିଏ ସଂଯୋଗ ବାହ୍ୟ ଇନ୍ଦ୍ରିୟ ଗୁଡିକ ଆମେ ପ୍ରୟୋଗ କରିପାରିବା ବୋଲି ଶ୍ରବଣ କୀର୍ତ୍ତନ ଭଗବାନଙ୍କର ସେବା କଣ କଣ ଅନାଦି ଜନ୍ମରୁ ଖୋଲା ଖୋଲା ବୁଲୁଛନ୍ତି ପଘା ନାହିଁ ବେକରେ ଯଦି ଗାଈ ବୁଲେ ସେଗୁଡା କେତେ ଜନ୍ମରେ ତୁମେ ବୁଲି ବୁଲି କାମ ଆସିଛି ସୁଖଳିତ ହେଇକି ଭଗବାନଙ୍କର ସେବା କରିକି ପୁରା ତପସ୍ୟା ନା ଆଉ କମ୍ଫର୍ଟେବୁଲ ଲାଗିବ ତୁମେ ତ କମ୍ଫର୍ଟେବୁଲ ଲାଗିଗଲ ପୁଣି ସେ କାମକୁ ଯିବ କୁଆଡେ ଯିବ ସ୍ୱଚ୍ଛନ୍ଦ ଜୀବନ କେତେବେଳେ ତୁମେ ଯିବ ଭୋଗ ଜୀବନକୁ ଯିବ ସାଧକ ମାନେ ପୁଣି ସେ କାମକୁ ଯିବ ସେ କାମରେ ଚିନ୍ତା ରହିବ ତପ ନ କଲେ ହବ କଷ୍ଟଟା ଭୋଗ ଦେଲା ମାନେ ପୁଣି ସେ ବାହ୍ୟ ଇନ୍ଦ୍ରିୟ ଅସଂଯତ ହେଲେ ଭିତର ଇନ୍ଦ୍ରିୟ ମନ ବି ଅସଂଯତ ହେଲା ଇନ୍ଦ୍ରିୟ ବି ଅସଂଯତ ବରଂ ଦିଟା ଚାଲିଛି ସେ ଏଟା କ୍ରମଶ ସେଥିପାଇଁ ସେ ଲେଖିଲେ କାମକୁ ଜୟ କରିବାକୁ ହେଲେ ଇନ୍ଦ୍ରିୟ ଜୟ ଆବଶ୍ୟକ ଅଛି ତନ୍ ମଧ୍ୟରେ ବାହ୍ୟ ଇନ୍ଦ୍ରିୟକୁ ଆଗେ ଜୟ କରିପାରିଲେ ଅନ୍ତର ଇନ୍ଦ୍ରିୟ କ୍ରମଶ ଜୟ ହବ ଏଟା ସେତେ ଶୀଘ୍ର ହେଇପାରିବ ମନ ଋଷି ମୁନି ମାନେ କୁଆଡେ ଜଙ୍ଗଲ ଭିତରେ ଯାଇକି ରହିଥିଲେ ଶବ୍ଦ ଟିକେ ଶୁଣୁ ନଥିଲେ ଆଉ ତୁମେ ଏଇ ମୋବାଇଲ ଦେଖିକି ମନ ସଂଯମ କରିବ ପଟେ ଗପା ଗପି କରି ମୋବାଇଲ ଦେଖି ଦୁନିଆ କାନ୍ଦ କାରଖାନା କରି ତୁମେ କିଏ କଣ ମନ ସଂଯମ କରିବ ରହ ଆଗେ ବାହ୍ୟନ୍ତ୍ରୀକୁ ଏଇ ଗୋଟେ ବାହ୍ୟନ୍ତ୍ରୀକୁ ସଂଯମ କରିବେ ଗୋଟିଏ କଣ ଭଗବାନ ସେବା ଭଗବାନଙ୍କ ସେବା ବୁଦ୍ଧିରେ କରିବାକୁ ପଡିବ କର୍ତ୍ତବ୍ୟ ବୁଦ୍ଧିରେ କରିବ ହବନି ଭଗବାନଙ୍କର ସେବା ନିଷ୍କାମ ସେବା କରିବାକୁ ପଡିବ ଶ୍ରବଣ କୀର୍ତ୍ତନ କରିବାକୁ ପଡିବ ଧୀରେ ଧୀରେ ବାହାରେ ଇନ୍ଦ୍ରିୟ ଆଉ ନିୟମ ଶୃଙ୍ଖଳିତ ଏ ସମୟରେ ଉଠିବା ଏ ସମୟରେ ଖାଇବା ଏ ସମୟରେ ଜପ କରିବା ଶ୍ରଦ୍ଧା କରିବା ସବୁ ଲାଗି ଲାଗି ରଖିବାକୁ ପଡିବ ରଖିଲେ ଇନ୍ଦ୍ର ଗୁଡିକ ଧୀରେ ଧୀରେ ସଂଯମିତ ହେବ ବାହ୍ୟ ଇନ୍ଦ୍ରିୟ ତ ସଂଯମିତ ହବ ତାପରେ ଯାଇକି ଅନ୍ତର ଇନ୍ଦ୍ରିୟ ମନ ଆଉ ବୁଦ୍ଧି ସଂଯମିତ ହବ ବିଷୟ ଓ ଇନ୍ଦ୍ରିୟ ସଂଯୋଗ ବଶତଃ ମନ ଚଞ୍ଚଳ ହୁଏ ଅନ୍ୟଥା ହୁଏ ନା ମନ କାହିଁ ଚଞ୍ଚଳ ହଉଛି ବିଷୟ ସାଙ୍ଗରେ ଇନ୍ଦ୍ରିୟ ଲାଗିଗଲେ ମନ ଚଞ୍ଚଳ ହଉଛି ବିଷୟ ସାଙ୍ଗରେ ଯଦି ଇନ୍ଦ୍ରିୟ ଲାଗିବନି ମନ କେଉଁଠି ଚଞ୍ଚଳ ହବ କିଛି ହବ ବିଷୟଟା ଆସିଗଲା ଟଙ୍କାଟା ଦେଖିଦେଲ ଟଙ୍କାଟା ଦେଖିଦେଲ ମନ ଲାଗିଲା କଣ ଏ ବଜାରରେ ଯିବ ଖାଇବା ଏଇଟା କିଣି ପକେଇବା ଟଙ୍କା ନଥିଲେ ତୁମର କଣ ହବ କିଛି ନାହିଁ ଶୁଖିଲା ଭାବିଲେ ବି ଚୁପଚାପ ବସିବ ଯେକୌଣସି ଜିନିଷ ଗୋଟେ ଦେଖିଦେଲା ମାନେ ବୋଗାସ ସେ ତ ଶିଖଉଛନ୍ତି ବିଷୟ ଓ ଇନ୍ଦ୍ରିୟ ସଂଯୋଗ ସହିତ ମନ ଚଞ୍ଚଳ ହେବ ଅନ୍ୟଥା ହୁଏ ନା ଦିଟା ଆମର କାମ ଆମ ଫିଲୋସଫି ହେଲା ଦିଟା ବିଷୟକୁ ଦେବୁ କିନ୍ତୁ ତୁମେ ସଂସାର ରହିଥିଲା ପର୍ଯ୍ୟନ୍ତ ବିଷୟ ସାଙ୍ଗରେ ସମ୍ପର୍କ ତୁମେ ରହିବ କାରଣ ତୁମେ ଖାଇବ ଖାଇବ କି ନାହିଁ ଖାଇବ ତେବେ ବିଷୟ ବୁଦ୍ଧିର ଆଉ କିଛି ନାହିଁ ସବୁ ଭଗବତ ବୁଦ୍ଧି ଟଙ୍କା ଆସିଲା ଏଟା ଲକ୍ଷ୍ମୀ ଖାଇବାଟା ଭଗବାନଙ୍କର ପ୍ରସାଦ କାରଣ ଆମେ ଯେତେବେଳେ ଶରୀର ରହିଛି ସବୁବେଳେ ବିଷୟ ସହିତ ସମ୍ପର୍କ ରଖିବ କିନ୍ତୁ ବିଷୟ ବୁଦ୍ଧି କଲା ମାନେ ଅସୁବିଧା ଯେତେବେଳେ ବିଷୟ ସାଙ୍ଗରେ ଇନ୍ଦ୍ର ମିଶିଯିବେ ମନ ଚଞ୍ଚଳ ହବ ଆମେ ବିଷୟକୁ ଦେବୁ ସୁତରାଂ ବାହ୍ୟ ଇନ୍ଦ୍ରିୟ ସଂଯମ କରିପାରିଲେ ମନ ନିଶ୍ଚଳ ଓ ଶାନ୍ତ ହୁଏ ଆମେ କଣ ଜାଗେ ମନ ମାଇଣ୍ଡ କଣ ସେ ମାଇଣ୍ଡ ମାଇଣ୍ଡ ଗୁଡାକ ସବୁ କହୁଛୁ ସେଟା କଣ ପାଠ ପଢୁଛୁ ଗୁଡା କଣ ତ ମାଇଣ୍ଡ ମାଇଣ୍ଡ 1000 ପ୍ରଭୁଛନ୍ତି ହେଲା କିଛି କାମ କରିବ 5 ପଇସା କିଛି କଣ ସେ କାମ କରିବ ସେଟା ସବୁ ସେମିତି ମାଇଣ୍ଡ ମାଇଣ୍ଡ କହିକି ତୁମେ ମୁଣ୍ଡ ବି ପାଗଳ ହେଇଛ ଆଚାର୍ଯ୍ୟ ଜିନିଷଟା ପଢୁନାହାନ୍ତି ଜାଣୁନ ତୁମେ ଗୁଡାକୁଲେସନ ଗୁଡା କଲେ କଣ ହବ ମାଇଣ୍ଡ ଟାଇପ୍ ଦେଇଛ ସେମିତି ହେଇଯିବ ମାଇଣ୍ଡ ଟାଇପ୍ ଦିଏ ସେମିତି ହେଲେ ଯେତେ କୁଲେସନ କିଛି କାମ କରିବ ଜିରୋ ସବୁ ଯେ ଆଚାର୍ଯ୍ୟ ପରେ ଜାଣିଲେ ତ ମାନେ ଗୋଟେ ନା ତୁମକୁ ଆଉ ମନ ପରେ ମନସ୍ଥ କରିପାରିବୁନି ଆଗେ ଆଗେ କଣ ମନଟା ଲାଗ ଅନ୍ତର ଇନ୍ଦ୍ରିୟ ଆଗେ ବାହ୍ୟ ଇନ୍ଦ୍ରିୟ କର ଖାଇବା ପିଇବା ଚାଲିବା ବୁଲିବା ଯାହା ସବୁ ରହିଛି ବାହ୍ୟ ଇନ୍ଦ୍ରିୟ ଗୁଡିକ ସୁପଳିତ କର କର୍ମଯୋଗରେ ଲାଗି ଶ୍ରବଣ କୀର୍ତ୍ତନ କରି ମନ ମନ କର ତୁମେ ମନଟା ଗୁଡାକ ଆମେ ଇଏ କରି ପକେଇବୁ କିଛି ହବ ବହୁତ ବହୁତ କଷ୍ଟ ମାନେ ଇନ୍ଦ୍ରିୟ ଗୁଡିକ ସୁସ୍ଥ ବ୍ୟବହାର କରୁ ଜଣେ ଚାହୁଁଛ ମନଟାକୁ ବ୍ୟବସ୍ଥିତ ରଖୁଛି ଏମିତି ପାଗଳ ହେଇଯାଏ ପାଗଳର କାମ ନା ପାଗଳ ଯୋଉ ଲୋକଟା ଦିନ ପାଇଁ ହୁଅନ୍ତି ନା ପାଗଳ ଯୋଉ ମାଇଣ୍ଡ ଦେଖ ଯୋଉ ସ୍ପିରିଚୁଆଲ ଲାଇଫରେ ଆସିକି ବି ଆଧ୍ୟାତ୍ମିକ ଜୀବନ ଆସିକି ବହୁତ ଲୋକ କ୍ରେଜି ହେଇଯାଏ ତାର କାରଣ ହେଲା ଆରେ ତୁମେ ଆଧ୍ୟାତ୍ମିକ ଜୀବନ ହେଲେ ତୁମ ମାଇଣ୍ଡ ଡିଷ୍ଟ୍ରୋ ହେଇଯାଉଛି ଯା ବିଷୟ ହବ ନହେଲେ ସଂସାରକୁ ଯାଅ ନାଇଁ ସେ ଜବରଦସ୍ତି ଜାଣନ୍ତି କଣ ଆମେ ଖାଇବା ପିଇବା ଏଗୁଡା ସବୁ ଯେମିତି ଚାଲି ଛାଡ଼ କରିବି କିନ୍ତୁ ମାଇଣ୍ଡଟାକୁ କଣ୍ଟ୍ରୋଲ କରୁଛି ସେ କାହିଁ ମୋ ମନ ସଂଯୋଗ ଏଇଟା ଷ୍ଟ୍ରେସ୍ କରି 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 ଭାଇ ଏଇଟା ଏମିତି ହବନି ପ୍ରୋସିଜର ତ ବାହ୍ୟ ଇନ୍ଦ୍ରିୟ କହିଲେ ସଂଯୋଗ କର ବାହ୍ୟ ଇନ୍ଦ୍ରିୟ କେମିତି ସଂଯୋଗ କରିବ ଇନ୍ଦ୍ରଗୁଡା ତ କାମରେ ଲଗେଇବ ନା ସଂଯୋଗ କେମିତି କରିବ ଖାଇବ କି ନାହିଁ ଶୋଇବ କି ନାହିଁ କଥା କହିବ କି ନାହିଁ ସେଗୁଡ଼ିକ ସବୁ ଭଗବାନଙ୍କ ସେବା କର ଭଗବାନଙ୍କ କଥା କୁହ ଭଗବାନଙ୍କ ସେବା କର ଏ ଦ୍ୱାରା ସ୍ୱୀକୃତି ବି ମିଳିଲା ଆଉ ଭଗବାନଙ୍କ ସାଙ୍ଗରେ ଲାଗିକି ରହିଲା ମାନେ ତୁମ ଶୃଙ୍ଖଳିତ ଅବସ୍ଥା ବି ଆସିବ କାହିଁକି ନା ତୁମେ ତ ଆଉ ଖସି ଯାଇପାରିବେ ନା ସ୍ୱଚ୍ଛନ୍ଦର ବୋଲେ ଶୃଙ୍ଖଳିତ ରହିବେ ସ୍ୱଚ୍ଛନ୍ଦର ହେଲେ ଏଇଟା ଅସୁବିଧା ହୁଏ ତୁମେ କେବଳ ସାଧନ କର ତୁମେ ସାଧନ କର କିନ୍ତୁ ସ୍ୱତନ୍ତ୍ର ଆଉ ଶୃଙ୍ଖଳିତ ଅବସ୍ଥାକୁ ଆସିପାରିବନି ଇନ୍ଦ୍ରିୟ ରଜଗୁଣୀ ପାଇଁ ଶିଶୁ କାମ ନୁହେଁ ରଜଗୁଣ ତମ ଲୋକ ପାଇଁ ଶିଶୁ କାମ ନୁହେଁ ସେଥିପାଇଁ ସେ କଥା ସେ କହୁଛନ୍ତି ବିଷୟ ଓ ଇନ୍ଦ୍ରିୟ ସଂଯୋଗରେ ମନ ଚଞ୍ଚଳ ହୁଏ ଅନ୍ୟଥା ହୁଏ ନା ସୁତରାଂ ବାହ୍ୟ ଇନ୍ଦ୍ରିୟ ସଂଯମ କରିପାରିଲେ ତାହାର ମନ ନିଶ୍ଚଳ ଓ ଶାନ୍ତ ବାହ୍ୟ ଇନ୍ଦ୍ରିୟ ତୁମେ ଆମେ ସଂଯମ ନ କରିପାରିଲେ ହବନି ମନ ଶାନ୍ତ ନିଶ୍ଚଳ ହବ ବାହ୍ୟ ଇନ୍ଦ୍ରିୟ ସଂଯୋଗ ଇନ୍ଦ୍ରିୟ ମାନଙ୍କୁ ମନର କଥା ଅନୁସାରେ ଚାଲିବାକୁ ଦିଆଯିବ ନାହିଁ ଶ୍ରୀ ଗୁରୁ ବୈଷ୍ଣବଙ୍କର ଆଜ୍ଞା ଅନୁସାରେ ଶ୍ରୀ ହରିସେବା କାର୍ଯ୍ୟରେ ନିୟୋଜିତ କରିପାରିଲେ କ୍ରମଶଃ ଶ୍ରୀ ଗୁରୁ ବୈଷ୍ଣବଙ୍କର କୃପାରୁ ଇନ୍ଦ୍ରିୟର ଗତି ପରିବର୍ତ୍ତିତ ଧୀରେ 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 ସେ ପାପ କରିବ ଏଟା ଗୋଟେ ଫଟ ସାଇନ୍ସଟା ନା ଘର ଦ୍ୱାର ଛାଡି କେତେ କଣ କରି ଯାଇ ସେ ଯୋଗ ଜଳ ପିଇକି ସେ ଖାଇକି ସେ ତପସ୍ୟା କରୁଥିଲେ ଇନ୍ଦ୍ରିୟ ସଂଯୋଗ କରିବାନି ଭଗବାନ ଭାଇ ଆଣିକି ନା କଣ ତଥାପି ବାବାଜୀ ଫେଲ ଆମେ ଇନ୍ଦ୍ରିୟ ମାନଙ୍କୁ ସଂଯୋଗ କରିବାକୁ ଗଲୁ ହରିଗୁରୁ ବୈଷ୍ଣବଙ୍କର ସେବାରେ ଲାଗି ସେ ତ କଣ କରି ତୁମେ ହରିଗୁରୁ ବୈଷ୍ଣବ ପାଖକୁ ଗଲେ ସେ ତ ତାଙ୍କର କାର୍ଯ୍ୟ ହେଲା ତୁମକୁ ଶ୍ରବଣ କୀର୍ତ୍ତନ କାର୍ଯ୍ୟ ଲଗେଇକି ତୁମକୁ ଶୃଙ୍ଖଳିତ କରିକି କୁଆଡେ ପଠେଇବେ ଭଗବତ ହରି ସେବା କାହିଁକିନା ହରି ଭଗବାନଙ୍କର ସେବା କଲେ ଭଗବାନଙ୍କ ରସ ଦେବେ ଇନ୍ଦ୍ରିୟ ଗୁଡିକ ଗୋଟେ ରସ ଦିଅନ୍ତି ଭକ୍ତଟାକୁ ସେ ଲେଖିଲେ ତୁମର ସେବା ଦୁଃଖ ହେତ ତ ସେଇ ତ ପରମ ସୁଖ ଭଗବାନଙ୍କର ସେବା ସେଟା ସେ ଇନ୍ଦ୍ରିୟ ଗୁଡିକ ରସ ପାଇବ ସେ ରସ ବଳରେ ଏଣେ ଶୃଙ୍ଖଳିତ ହଉଥିବ ଏଣେ ଶ୍ରବଣ କୀର୍ତ୍ତନ କରୁଥିବ ପୁରା କଲା ପରେ ଧୀରେ ଧୀରେ ବାହ୍ୟ ଇନ୍ଦ୍ରିୟ ଗୁଡିକ ସଂଯମ ହେବ ତାପରେ ମନ ଇନ୍ଦ୍ରିୟ ଗୁଡିକ ମନ ଆଉ ବୁଦ୍ଧି ସଂଯମ ଅନ୍ତର ଇନ୍ଦ୍ରିୟ ସଂଯମ ପ୍ରବଳ ହୋଇ ବିଷୟ ପ୍ରବଳ ହୋଇ ଆମକୁ ଅଧୋଗାମୀ କରୁଛି ତାହା ବୈଷ୍ଣବମାନଙ୍କର ଶାସନ ଓ ଆନୁଗତ୍ୟ ହରିସେବା ପ୍ରବଣ ହୋଇ ଆମକୁ ଉତ୍ତରୋତ୍ତର ମଙ୍ଗଳ ପଥରେ ସହାୟତା କରିବ ସେଇ ଇନ୍ଦ୍ରିୟ ଆମକୁ ଆଜି ଅସୁବିଧାରେ ପକାଉଛି ସେଇ ଇନ୍ଦ୍ରିୟ ଦିନେ ଆମକୁ ଉତ୍ତରୋତ୍ତର ସାହାଯ୍ୟ କରିବ ଭକ୍ତି ପଥରେ ଭକ୍ତର କୃପା ସକଳ ଇନ୍ଦ୍ରିୟର ରିପୁଭାର ତ୍ୟାଗ କରିବାର ବିଦ୍ରୋହ ଭକ୍ତି ପଥରେ ଆମେ ଭକ୍ତର କୃପାଟା ନ ପାଇବା ଆଚାର୍ଯ୍ୟମାନଙ୍କର କୃପା ନ ପାଇବା ସେ ଇନ୍ଦ୍ରିୟ ମାନେ କେତେବେଳେ ତା ଶତ୍ରୁତା ଭଳି ଛାଡ଼ିବେନି ତେଣୁ କାମ ଓ କାମ କାମଦେବର ସେବା କାମ ଓ କାମଦେବର ସେବା ପାଇ କୃତାର୍ଥ ହେବା ଆମକୁ ବିମଳ ପ୍ରେମର ଆସ୍ୱାଦନ କରିବ ଯେତେବେଳେ ଭକ୍ତର କୃପା ଆମେ ପ୍ରାପ୍ତ ହେବା ଇନ୍ଦ୍ରିୟ ରିପୁ ମାନେ ତାଙ୍କର ଇନ୍ଦ୍ରିୟ ମାନେ ତାଙ୍କ ରିପୁ ଭାବ ତ୍ୟାଗ କରିବେ ସେ ଆମର ମିତ୍ର ହେଇଯିବେ ସେତେବେଳେ କାମଦେବ ଯିଏ ଦେଖନ୍ତୁ ପ୍ରକୃତ କାମଦେବ ଭଗବାନ ଶ୍ରୀକୃଷ୍ଣଙ୍କର ସେବା କରିକି ଆମେ ପ୍ରେମ ଲାଭ କରିପାରିବେ ତେଣୁ ଇଏ ହେଲା ବଳଦେବ ଦେବସୁନଙ୍କ ଟୀକା ଚକ୍ରପାଦ ଲେଖୁଛନ୍ତି ବୈରୀନାମ ଖଲୁ ଆଶ୍ରୟଜିତ ସୈନି ବୈରୀ ଜିୟତେ ଇତି ନୀତିରତଃ ଏଠି କହିଲେ ତସ୍ମାତ୍ ତୁମ ଇନ୍ଦ୍ରନାଦ ନିୟମ ଭରତ ସବ ଆତ୍ମା ହିଁ ପ୍ରଜା ଇହେ ନ ଜ୍ଞାନ ବିଜ୍ଞାନ ନାଶନ ଆଚ୍ଛା ଶତ୍ରୁକୁ ଶତ୍ରୁକୁ ତୁମେ ଜୟ କରିବାକୁ ହେଲେ ଶତ୍ରୁ ଯାହାକୁ ଆଶ୍ରୟ କରିଛି ତୁମେ ତାକୁ ଜୟ କର ଆମେ ଶତ୍ରୁକୁ ଜୟ କରିବାକୁ ଚାହୁଁଛେ ଏ ଯେ କ'ଣ କହୁଛି ମାୟାବାଦୀ ମାୟାବାଦୀ କ'ଣ କହୁଛି ମାୟାବାଦୀ ଆଉ ଟେରିଷ୍ଟ ଗୁଡା ତାଙ୍କ କ୍ୟାମ୍ପଟାକୁ ଆମେ ନଷ୍ଟ କରିବୁ ମାଓବାଦୀ ଗୁଡା ତାଙ୍କ କ୍ୟାମ୍ପଟାକୁ ନଷ୍ଟ କରିଦେଲେ ସେପଟେ ତାଙ୍କର ଜିନିଷ ଗଲା ବନ୍ଧୁକ ଗଲା ସେପଟେ ଯିବ ସେ ଯୋଉ ଗୋଟେ ଆଶ୍ରୟ ନେଇଛି ତାଙ୍କ ଆଗେ କମେଣ୍ଟ ପୋଲିସ କ'ଣ କରୁଛି ତାକୁ ମାରିବା ପାଇଁ ଯାଉ ତାକୁ ଉଇକ୍ କରିବାକୁ ଗଲେ ତାଙ୍କ ସେ ଯୋଉ ଆଶ୍ରୟ କରିଲେ ତାଙ୍କ ତାକୁ ନଷ୍ଟ କରୁଛି ଚକ୍ରବାଦୀ ଲେଖିଲେ ଦେଖ ତୁମେ କାମକୁ ନଷ୍ଟ କରିବାକୁ ଚେଷ୍ଟା କରନି ସମସ୍ତଙ୍କର ତାଙ୍କୁ ମୋ କାମଟାକୁ ଲଷ୍ଟ କେମିତି ଜୟ କରିବେ ତାକୁ ସିଏ ଗୋଟେ ଆଶ୍ରୟ କରି ତାକୁ ଦେଖ କାମକୁ ଜୟ କରିପାରିବେ ସେ ଯୋଉଠି ସେଣ୍ଟର ନେଇଛି ତୋ ବସା ଭାଙ୍ଗିବି ଉଡ଼େଇବ ତୋ ବସାଟା ଭାଙ୍ଗିଦେବି ପକ୍ଷୀଟା ଆସୁଛି ତୋ ପକ୍ଷୀଟାକୁ ଗୋଡ଼େଇବ କଣ ହଉଥିବ ଗୋଡ଼େ 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 ଥକିଦେବ ଏ ପକ୍ଷୀଟା ଆସୁଛି ମାନେ କଣ ତା ବସାଟା ଅଛି ତା ବସାଟା ଭାଙ୍ଗିଦିଅ ଯା ଆସିବ ସେଭଳିଆ କାମନାଟା ଆସୁଛି କାମନାଟା ଆସୁଛି କାମନାଟା ଆସୁଛି କେମିତି ମନ ମନ ଚାଲି ଯାଉଛି ସେ ଆସିବ ଗୋଟେ ଅଧିଷ୍ଠାନ ସେଭଳି ଜାଗାରେ ରହୁଛି ସେ ଶିକ୍ଷକ ସେ ଲେଖୁଛନ୍ତି ବୈରୀନାମ ଖଲୁ ଆଶ୍ରୟଜିତ ସତୀ ବୈରୀ ଜିୟତେ ଇତି ନୀତିରତଃ ନୀତିକୁ ଆଣିଦେଲେ ବୈରୀ ଶତ୍ରୁକୁ ଜୟ କରିବାକୁ ଚାହୁଁଛ ଶତ୍ରୁ ଯାହାକୁ ଆଶ୍ରୟ ନେଇଛି ସେ ଆଶ୍ରୟଟାକୁ ତୁମେ ନଷ୍ଟ କର ତାଙ୍କର କଥା ସେଇଟା କାମସ୍ୟ ଆଶ୍ରୟସୁ ଇନ୍ଦ୍ରିୟାଦିଷୁ ଯଥୋତ୍ତରମ ଦୁର୍ଯୋଗ ଅଧିକମ୍ ଅତେବ କାମର ଆଶ୍ରୟ ହେଉଛି ଇନ୍ଦ୍ରିୟ କାମନାଟା କୋଉଟା କାହାକୁ ଆଶ୍ରୟ କରୁଛି ଆମକୁ ଯେ ମୁଁ କାମନାଟାକୁ ଜୟ କରିବି କିନ୍ତୁ ଇନ୍ଦ୍ରିୟକୁ ଜୟ କରିବାକୁ ଚେଷ୍ଟା କରୁନି କାମ ଆଶ୍ରୟ କରୁଛି ଇନ୍ଦ୍ରିୟକୁ ତେଣୁ ପ୍ରଥମେ ଇନ୍ଦ୍ରିୟକୁ ଜୟ କରିବାକୁ ଚେଷ୍ଟା କର ଅତ ପ୍ରଥମ ପ୍ରାପ୍ତି ଇନ୍ଦ୍ରିୟାଣି ଦୁର୍ଜୟାଣୀ ଉତ୍ତରପେକ୍ଷା ସୁଜୟାନି ପ୍ରଥମ ତେଜ ଜିଅନ୍ତା ଇତିହାସ ପ୍ରଥମେ ଇନ୍ଦ୍ରିୟ ଗୁଡିକ ଦୁର୍ଜୟ ହେଲେ ମଧ୍ୟ ପରବର୍ତ୍ତୀ ଇନ୍ଦ୍ରିୟ ଗୁଡିକ ଅପେକ୍ଷା ସୁଜୟ ବା ସହଜରେ ଜୟ କରାଯାଏ ପ୍ରଥମ ପ୍ରାପ୍ତ ଇନ୍ଦ୍ରିୟ ଗଣ ଦୁର୍ଜୟ ହେଲେ ଓ ପରବର୍ତ୍ତୀ ଇନ୍ଦ୍ରିୟ ଗଣ ଅପେକ୍ଷା ସୁଜୟ ତାକୁ ସହଜରେ ଜୟ କରାଯାଏ ଯୋଉ ଅନ୍ତର ଇନ୍ଦ୍ରିୟ ବା ଇନ୍ଦ୍ରିୟ କଥା କହୁଛୁ ପ୍ରଥମ ଇନ୍ଦ୍ରିୟଟାକୁ ସଂଯମ କରିବାଟା ଏଟା ଦୁର୍ଜୟ ଦ୍ୱିତୀୟ ଇନ୍ଦ୍ରିୟଟାକୁ ସଂଯମ କରିବା ସଂଯମ କରିବାଟା ସୁଜୟ ପ୍ରଥମ ଇନ୍ଦ୍ରିୟ ସଂଯମ ହେଇଗଲେ ବାହ୍ୟ ଇନ୍ଦ୍ରିୟ ଭିତର ଇନ୍ଦ୍ରିୟ ସଂଯମ ହେଇଯିବ ଇନ୍ଦ୍ରିୟଟା ଯେତେବେଳେ ବାହ୍ୟ ଇନ୍ଦ୍ରିୟ ସଂଯମ ହେଇଗଲା ମନଟା ଚଷିବ ଆମେ କାହାକୁ ଗାଳି ଦେଇଦେଲେ ଗାଳି ଦେଇଦେଲେ ମନ ରାଗିଗଲା କି ନାହିଁ ଗାଳି ନଦେଲେ ମନ ଥଣ୍ଡା ରହିଲା କାହା ସାଙ୍ଗେ ଝଗଡ଼ା କରିଦେଲେ ଝଗଡ଼ା କରିଦେଲେ ତୁମର ଗୋଟେ କଥା ଆସୁଛି ଗୋଟେ ଚିଚିଡ଼ା ପଣା ଆସୁଛି ଏଇଟା ମନରେ ଆସିଲା କି ନାହିଁ ପ୍ରୟୋଗ ହେଲା ଜିଭା ପ୍ରୟୋଗ କଲା ତୁମେ ଜିଭାଟା କଣ କରିଦିଅ ଆମ ମନ ଚଞ୍ଚଳ ବାହ୍ୟଟା ମୁଖ୍ୟ ତୁମେ ବାହ୍ୟ ଗୁଡିକୁ ଆଉ ଭକ୍ତିରେ ଆଉ କଣ ରହିଲ ସେବନ ଭକ୍ତି ଉଚ୍ଚତେ ସେଟା ଏଇ ବାହ୍ୟ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କୁ ସେବା କରିକି ଭକ୍ତି ଇନ୍ଦ୍ରିୟାଣି ନିୟମିତ ଯଦ୍ୟପି ପରସ୍ତ୍ରୀ ପରଦ୍ରବ୍ୟାଦି ଅପହରଣ ଦୁନିର୍ବାରୁ ମନ ଗଚ୍ଛତି ଏବଂ ଶୀତ ବିଶ୍ରାମ ପୁରା ପୋଲିସ ସବୁ ଲେଖନ୍ତୁ ଆପଣ କହିଦେଉଛନ୍ତି ବାହ୍ୟ ଇନ୍ଦ୍ରିୟ ଗୁଡିକୁ ସଂଯମ କଲେ ଭିତର ଇନ୍ଦ୍ରିୟ ସଂଯମ ହବ ପ୍ରଥମ ଇନ୍ଦ୍ରିୟଟା ସଂଯମ କରିବା କଷ୍ଟ ଦ୍ୱିତୀୟ ଇନ୍ଦ୍ରିୟ ଆରାମସେ ସଂଯମ ହବ କିନ୍ତୁ ଆମେ ଦେଖୁଛୁ ସେ କହୁଛନ୍ତି ଇନ୍ଦ୍ରିୟାଣି ନିୟମିତ ଯଦ୍ୟପି ଆପଣ କହୁଛନ୍ତି ଇନ୍ଦ୍ରିୟ ଗୁଡିକୁ ସଂଯମିତ କର ଯଦିଓ ପରସ୍ତ୍ରୀ ପରଦ୍ରବ୍ୟ ଆଦି ଅପହରଣ ଦୁନିର୍ବାର ପରସ୍ତ୍ରୀକୁ ଦର୍ଶନ କଲା ତୁମର ଗୋଟେ ଖରାପ ଦୃଷ୍ଟି ଆସିବ ପରଧର୍ମ ଦେଖିଲା ମାନେ ଚୋରି କରିବା ପାଇଁ ଇଚ୍ଛା ହବ ଏଇଟା ତମେ ଜୀବନ ବୃତ୍ତିଟା ଆପଣ କହିଲେ କେମିତି ସଂଯମ କରିବା ଲୋକ ଗୋଟେ ପ୍ରଶ୍ନ କରିବ ଖାଲି ପ୍ରବଚନ କଥାଗୁଡା କହିଦେଲେ ତ ହବନି ଇନ୍ଦ୍ର ଗୁଡାଙ୍କ ସ୍ୱଭାବ ସେୟା ନାରୀ ପୁରୁଷକୁ ଦେଖ ଗୋଟେ ପୁରୁଷ ନାରୀ ତାକୁ ଗୋଟେ ଆକର୍ଷଣ ଚାଲି ଆସୁଛି ଭୋଗବତୀ ଚାଲି ଆସୁଛି ଅପର ଧରଣଟା ଦେଖିଲା ମାନେ ତା ଗୋଟେ ଆକର୍ଷଣ ଚାଲି ଆସୁଛି ତାର କେମିତି କଣ କରାଯିବ ସେ କଥା କହୁଛନ୍ତି ମନ ଗଚ୍ଛନ୍ତି ଏବଂ ମନ ପଳାଉଛନ୍ତି କି ତଦପି ତତ୍ର ତତ୍ର ନେତ୍ର ଶ୍ରୋତକ କର ଚରଣାଦି ଇନ୍ଦ୍ରିୟ ବ୍ୟାପାରସ୍ଥ ଗଣନା ଇନ୍ଦ୍ରିୟାଣି ନ ଗମୟ ଇତ୍ୟର୍ଥ ଧୀରେ ଧୀରେ ତୁମେ କଣ କରିବ ଚକ୍ଷୁ କର୍ଣ୍ଣ ଘର ଚରଣ ଆଦି ଇନ୍ଦ୍ରିୟ ବ୍ୟାପାର ମଧ୍ୟ ଏଗୁଡିକୁ ଇନ୍ଦ୍ରିୟ ଭିତରେ ଗଣାଯାଏ। ଆମ ଇନ୍ଦ୍ରିୟ ଆମକୁ ଇନ୍ଦ୍ରିୟ କହୁଛେ କି କିଏ କର୍ମେନ୍ଦ୍ରିୟ ଚକ୍ଷୁ କର୍ଣ୍ଣ ଏଗୁଡିକ ଆକୁ ତୁମେ ଯିବାକୁ ଦିଅ ନା ଏଇ ଅର୍ଥ। ଏ ଯୋଉ କହିଲେ ତୁମେ ଜୟ କର ଏଠି କହିଲେ ନା ତସ୍ମାତ୍ ଇନ୍ଦ୍ରିୟାଣାଦୌ ନିୟମଂ ଭରତ ସର୍ବ। ତୁମେ ବାହ୍ୟ ଇନ୍ଦ୍ରିୟ ଗୁଡିକୁ ସଂଯମ କର। କେମିତି ସଂଯମ କରିବୁ ତୁ? ତୁମେ ତ ଦେଖିଲା ବେଳକୁ ଗୋଟେ ନାରୀକୁ ଦେଖିଲେ ଜଣେ ପୁରୁଷର ଆକର୍ଷଣ ପଡୁଛି, ଗୋଟେ ପୁରୁଷର ସ୍ତ୍ରୀ ଗୋଟେ ସ୍ତ୍ରୀ ନାରୀକୁ ଦେଖିଲା ମାତ୍ରେ ଆକର୍ଷଣ ପଡୁଛି, ପର ଦ୍ରବ୍ୟକୁ ଦେଖିଲେ ପଳଉଛି, ମନ ପଳେଇ ଯାଉଛି ନା। ସେ କହିଲେ ମନ ତ ପୁଅରେ ଯାଉଛି, ଆଗେ କିଏ ଯାଉଛି, ଦେଖୁଛି କିଏ ଇନ୍ଦ୍ରିୟ, ତୁମେ ସେଟା ଦେଖନି। ଆମେ କଣ କହୁଛେ ମୋ ମନଟା ମୁଁ ସଂଯମ କରୁଛି, ପ୍ରଥମ ସହିତ ମାଇଣ୍ଡ କଥା କହୁଛି, ସେନ୍ସେସ ତ ଇଏ କହୁନାହାନ୍ତି ନାଇଁ। ସବୁ ଇନ୍ଦ୍ରିୟ ମାନେ ମନକୁ ଉତ୍ତେଜିତ କରୁଛନ୍ତି, ତମେ ବାହ୍ୟ ଇନ୍ଦ୍ରିୟକୁ ଆଗେ ସଂଯମ କର। ବାହ୍ୟ ଇନ୍ଦ୍ରିୟ ସଂଯମ କରିବା ପାଇଁ କାମ କଣ ହେଲା? ଭଗବାନଙ୍କ ସେବାରେ ଲାଗ, ଶ୍ରବଣ କୀର୍ତ୍ତନ କର, କଥା ଶୁଣ, ନିଷ୍କାମ କର୍ମ ଯୋଗ, ତାହେଲେ ଅନ୍ତରିନ୍ଦ୍ରିୟ ତୁମେ ସଂଯମ କରିପାରିବ। କାରଣ ବାହ୍ୟ ଇନ୍ଦ୍ରିୟକୁ ସଂଯମ କରିବା କଷ୍ଟ, ଅନ୍ତରିନ୍ଦ୍ରିୟ ସଂଯମ କରିବା ସହଜ। ଏଇଟା ସଂଯମ ହେଲେ କାହିଁକି ମନ ତ ପଳେଇବ, ସେ କହୁଛି ତୁମେ ତାକୁ ଅଟକେଇକି ରଖ, ଏଇଟା ହଉଛି ତା ନାଶ। ଆତ୍ମାନଂ ଅତି ଉଗ୍ରଂ କାମଂ ଜହିତି ଇନ୍ଦ୍ରିୟ ବ୍ୟାପାରସ୍ଥ ଗଣନମ ଇତି କାରେନ ମନୋପି କାମ ବିଚ୍ୟୁତ ହବତି ଇତି ଭାବଂ। ଏ କାମକୁ ତୁମେ ତ୍ୟାଗ କର, ଇନ୍ଦ୍ରିୟ ବ୍ୟାପାର ମଧ୍ୟରେ ଗଣନାର କାଳରେ ଅତିକ୍ରମ ପୂର୍ବକ ମନ ଓ କାମ ହିତ ବିଚ୍ୟୁତ ହୁଏ ଏ ଭାବ। ଅର୍ଥାତ୍ ଇନ୍ଦ୍ରିୟ ମନ ଯଦି ଆମେ ପ୍ରୟୋଗ କଲେ ଇନ୍ଦ୍ରିୟଟା ଯେମିତି ଗୋଟେ ପୁରୁଷଟେ ଗୋଟେ ନାରୀକୁ ଦର୍ଶନ କଲ, ବା ଗୋଟେ ପୁରୁଷଟେ ଗୋଟେ ଅନ୍ୟ ଧନକୁ ଦର୍ଶନ କଲ, ଦର୍ଶନ କଲା ପରେ ତ ମନ ଯାଉଛି ନା ସେଠିକି, ସେ କହୁଛି ତୁମେ ଆମେ ସେଠି ଦର୍ଶନ କରନି, ଇନ୍ଦ୍ରିୟ ଗୁଡିକୁ ଆଗେ ସଂଯମ କର, ଇନ୍ଦ୍ରିୟକୁ ତୁମେ ସ୍ୱଚ୍ଛନ୍ଦ ଛାଡ଼ନି, ଏଟା ତୁମେ ନ କରିବ ତାକୁ ମଟକିପାରେ ନ ପାରିବ, ସେଟା ତୁ ଆମକୁ ନିଜକୁ କରିବାକୁ, ସେଟା ତୁମେ ନିଜର ଗୋଟେ ଶକ୍ତି ମନ ପଳେଇଯାଏ ସେଠିକି ନା, ବହୁତ ଜଣଙ୍କର କାମ ଧନ ଯେତେ ପ୍ରକାର କାମନା କଥା କହୁଛି, କେବଳ ଧନ ସ୍ତ୍ରୀ ନୁହେଁ ସବୁ ପ୍ରକାର କାମନା ଇନ୍ଦ୍ରିୟ ଥିଲେ ତ ଇନ୍ଦ୍ରିୟ ଯେତେ ଆମେ ସମୟ ଖାଲି ରହିବ ସେ କଣ କରିବ ତା ବ୍ୟବହାର ସେଟା ଆମ କାମରେ ଲଗାଅ। ଇନ୍ଦ୍ରିୟ ମାନଙ୍କର କାମ ହେଲା ସେ ସବୁବେଳେ ଆମ କାମରେ ଲଗା, ତୁମେ ତାଙ୍କୁ ଭଗବାନ ସେବାରେ ଦେଇପାରୁନ ମାନେ ସେ କଣ କରିବ ବିଷାଡ଼ ପଡ଼େ। ଆଗରୁ କଣ ବାବାଜୀ ମାନଙ୍କୁ ଗାଈ ଚରିବାକୁ ପଠାଉଥିଲା, ଭିକ ମଗେଇବାକୁ ପଠାଉନୁ, ସେ ବୋକା ଥିଲେ, ସେ ଧନୀ ଘରକୁ କଣ ଡୋନେସନ ଆଣୁଥିଲା ବାବାଜୀ ମାନେ, ତାକୁ ସବୁ ଏନଗେଜମେଣ୍ଟ ଦିଆ ହବ ଯାଅ ଗଲା। ତୁମର ଇନ୍ଦ୍ରିୟ ଗୁଡିକ ଅଛି ନା, ଇନ୍ଦ୍ରିୟ ଗୁଡିକ ତୁମ ରଜ ଗୁଡ଼ା ଯେତିକି ଅଛି, ତୁମ ଇନ୍ଦ୍ରିୟ ଗୁଡିକ ସବୁ ତୁମ ସିଆଡ଼େ କଣ୍ଟାକ୍ଟ ନେଇ ପଳେଇବ, ତୁମକୁ ସେତିକି ଏନଗେଜମେଣ୍ଟ ଗୁଡା ସବୁ ଦରକାର। ଚବିଶ ଘଣ୍ଟା ତୁମର ଏନଗେଜମେଣ୍ଟ ଅଛି, ଆମ ଗୁରୁଦେବ ସେ କଥା କୁହନ୍ତି, ଯାହାର ଯେତିକି କାମନା ଅଛି, ଯାହା ପ୍ରଚୁର କାମନା, ତାକୁ ଚବିଶ ଘଣ୍ଟା ସେବା ଦେବ, ତାହେଲେ ତାର ଇନ୍ଦ୍ରିୟ ଗୁଡିକ ସେ ଭଗବାନ ସେବା ଗୁଡାକ ସବୁ ଲାଗି ରହିଲେ, ଲାଗି ରହିଲେ ସେ ଶୃଙ୍ଖଳିତ ଧୀରେ ଧୀରେ ହେବେ, କୃପା ବି ପାଇବେ, ତାର ମନଟା ନେଇ ସଂଯୋଗ ହବ, ନହେଲେ ହବ ଇନ୍ଦ୍ରିୟ ଗୁଡା ଯଦି ବାହାର ଲାଗିଲା ଆଉ ମନ ଟାଣି ପଡ଼ିଯିବ। ପୂର୍ବତ ତାପରେ ଯଦି ସେ ଆଲୋଚନା କରୁଛନ୍ତି ପ୍ରାରମ୍ଭରୁ ଇନ୍ଦ୍ରିୟ ସଂଯମ କରିବା ନେଇ ଭଗବାନ ଅର୍ଜୁନଙ୍କୁ ଉପଦେଶ କରୁଛନ୍ତି, ତାହେଲେ ଜ୍ଞାନ ବିଜ୍ଞାନ ନାଶକାରୀ ବିରାଟା ଶତ୍ରୁ କାମକୁ ବିନାଶ କରିପାରିବେ। ଜ୍ଞାନ କହିଲେ ଏଠାରେ ଆତ୍ମଜ୍ଞାନକୁ ବୁଝାଏ ବଳଦେବ ଦାସ ଯାହା କହିଛନ୍ତି, ଏବଂ ଅନାତ୍ମା ଜ୍ଞାନକୁ ନୁହେଁ, ଅନ୍ୟ କଥାରେ ଏହା କୁହାଯାଇପାରେ ଯେ ଆତ୍ମା ଦେହ ନୁହେଁ ଏ ଜ୍ଞାନକୁ ବୁଝାଏ। ବିଜ୍ଞାନ କହିଲେ ବିଶେଷ କରି ଆତ୍ମ ସମ୍ବନ୍ଧୀୟ ବିଶେଷ ଜ୍ଞାନ ବ୍ୟକ୍ତିର ସ୍ୱରୂପ ସ୍ଥିତି ଏବଂ ପରମାତ୍ମାଙ୍କ ସହ ଥିବା ତାର ସମ୍ବନ୍ଧକୁ ବୁଝାଏ, ଯାହା ବଳଦେବ ଦାସ ଟୀକାରେ କହିଛନ୍ତି। ଟୀକାରେ ଏହା ନିମ୍ନ ପ୍ରକାର ଶ୍ରୀମଦ ଭାଗବତରେ ବର୍ଣ୍ଣନା କରାଯାଇଛନ୍ତି, ଜ୍ଞାନ ପରମ ବିଜ୍ଞାନ ସମ୍ବନ୍ଧିତ ସରସ୍ୟ। ଅର୍ଥାତ୍ ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଅତି ଗୁହ୍ୟତମ ଓ ରହସ୍ୟମୟ ଜ୍ଞାନ ଅଟେ। ମାୟା ଦ୍ୱାରା ଆବୃତ ହୋଇଥିବା ଏହି ଜ୍ଞାନ ଅତ୍ୟନ୍ତ ରହସ୍ୟମୟ ହୋଇଛି, କିନ୍ତୁ ଏହି ଜ୍ଞାନ ବିଜ୍ଞାନକୁ ଯଦି ସ୍ୱୟଂ ଭଗବାନ ବ୍ୟାଖ୍ୟା କରନ୍ତି ତାହେଲେ ଏହା କିଛି ବୁଝାଯାଇପାରେ। ଭଗବତ ଗୀତା ଆମ୍ଭମାନଙ୍କୁ ସେ ଜ୍ଞାନ ପ୍ରଦାନ କରେ, ବିଶେଷ କରି ଆତ୍ମଜ୍ଞାନ ପ୍ରଦାନ କରେ। ଜୀବଗଣ ଭଗବାନଙ୍କର ଅଂଶ ବିଶେଷ ଅଟନ୍ତି ଏବଂ ସେଥିପାଇଁ ସେମାନେ ଭଗବାନଙ୍କର କେବଳ ସେବା କରିବାକୁ ଉଦ୍ଦିଷ୍ଟ। ତାହାକୁ କୃଷ୍ଣ ଚେତନା କୁହାଯାଏ। ତେଣୁ ଜୀବନର ପ୍ରାରମ୍ଭରୁ ବ୍ୟକ୍ତିକୁ ଏଇ କୃଷ୍ଣ ଚେତନା ଶିକ୍ଷା କରିବାକୁ ପଡିବ, ତଦ୍ୱାରା ସେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇପାରିବ ଏବଂ ତଦନୁଯାୟୀ କାର୍ଯ୍ୟ କରିପାରିବ। ଏ କାମ ଆଉ କିଛି ନୁହେଁ, ଏହା ହେଉଛି ଭଗବତ ପ୍ରେମର ଏକ ଓଲଟା ପ୍ରତିଛବି, ଯୋଉଟା କଳଦେବୀ ଦର୍ଶନ କହିଲେ, ଭକ୍ତିମୟ ଠାକୁର କହିଲେ, ଇନ୍ଦ୍ରିୟର ଅପଗତ ସ୍ୱଭାବକୁ ବିଦୂରିତ କରିକି ତାର ସ୍ୱାଭାବିକ ସ୍ଥିତିକୁ ଆମକୁ ଫେରିବାକୁ ପଡିବ, ସେଇଟା ଶିଖଉଛି। ଯଦି କୌଣସି ବ୍ୟକ୍ତି ପ୍ରାରମ୍ଭରୁ କୃଷ୍ଣ ଚେତନା ଲାଭ କରିବା ଦିଗରେ ଶିକ୍ଷା ପାଏ, ତାହେଲେ ଜୀବନ ଏହି ସ୍ୱାଭାବିକ ଭଗବତ ପ୍ରେମ କଦାପି କାମରେ ପରିଣତ ହେବ ନାହିଁ। ଯେବେ ଭଗବତ ପ୍ରେମ କାମରେ ପରିଣତ ହୋଇଯାଏ, ତାହେଲେ ପୁଣି ତାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ବଡ଼ କଷ୍ଟ ହୋଇପଡ଼େ। ସେ ଜାଣିବା କାହିଁକି ଏଇ କୃଷ୍ଣ ଚେତନା ଏତେ ଏଡ଼େ ଶକ୍ତିଶାଳୀ ଯେ ବ୍ୟକ୍ତି ଯଦି ଖୁବ୍ ଡେରିରେ ଏହାକୁ ଗ୍ରହଣ କରେ, ତଥାପି ସେ ସାଧାରଣ ଭକ୍ତି ପ୍ରଣାଳୀ ଅବଲମ୍ବନ କରି ଖୁବ୍ ଶୀଘ୍ର ଭଗବତ ପ୍ରେମୀ ହୋଇପାରିବ। ତେଣୁ ଜୀବନର ଯେକୌଣସି ଅବସ୍ଥାରେ ଏହାକୁ ଆରମ୍ଭ କଲେ କିମ୍ବା ଯେତେବେଳେ ଏହାର ଆବଶ୍ୟକତା ନିତ୍ୟାନ୍ତ ଉପଲବ୍ଧି ହେଲା, ସେତେବେଳେ ମଧ୍ୟ ଏହାକୁ ଆରମ୍ଭ କଲେ, ଅର୍ଥାତ୍ ଇନ୍ଦ୍ରିୟ ଗୁଡ଼ିକୁ ସଂଯତ କରି କୃଷ୍ଣ ଚେତନା ବା ଭଗବତ ସେବାରେ ଲଗାଇଲେ, କାମ ଭଗବତ ପ୍ରେମ ଯାହାକି ମାନବ ଜୀବନର ସର୍ବୋଚ୍ଚ ଗତିରେ ପରିଣତ ହୋଇପାରିବ। ଏଇ ଯୋଉ ଶ୍ଲୋକରେ ଯୋଉ ସାର୍ ସିଏ କହିଲେ, ପୂର୍ବ ଶ୍ଲୋକରେ କହିଲେ, ଇନ୍ଦ୍ରାଣୀ ମନବୃତ୍ତି ଅଶ୍ୟ ଅଧିଷ୍ଠାନ ଉଚ୍ଚତେ, ଏଇ କାମନା ପ୍ରଜଗଣରୁ କାମ ଆସୁଛି, କାମର ଆଶ୍ରୟ କେଉଁଠି ହେଲା ନା ଇନ୍ଦ୍ରିୟାଣୀ ମନବୃତ୍ତି ଅଶ୍ୟ ଅଧିଷ୍ଠାନ ଉଚ୍ଚତେ। ତେଣୁ ଦୁଇଟା ଇନ୍ଦ୍ରିୟ ଯୋଉ ରହିଲା, ବହି ଇନ୍ଦ୍ରିୟ ଆଉ ଅନ୍ତର ଇନ୍ଦ୍ରିୟ, ତ ଏଇ ଦୁଇ ଇନ୍ଦ୍ରିୟରେ କାମର ଅଧିଷ୍ଠାନ, ଅଧିଷ୍ଠାନ ମାନେ ତାର ଜାଗା, ପକ୍ଷୀଟାକୁ ଗୋଡ଼େଇବାଟା ଅସମ୍ଭବ, ତ ପକେଟା ଯେତେ ଗୋଡ଼ ଉଡି ପଳେଇ ଆସିବ, କାରଣ ସେଠି ବସିଛି ନା, ତା ବସାଟାକୁ ଭାଙ୍ଗି ଦିଅ। ସେଟା କାମନାର ଯୋଉ ସ୍ଥାନଟା ରହୁଛି କୋଉଠି କହିଲେ, ଦୁଇଟା ବାହ୍ୟେନ୍ଦ୍ରିୟ ରହୁଛି, ମନ ଇନ୍ଦ୍ରିୟ ରହୁଛି। ତେଣୁ ବାହ୍ୟେନ୍ଦ୍ରିୟକୁ ଆଗେ ସଂଯମ କର, ଆଗେ ମନ ବୁଦ୍ଧିକୁ ସଂଯମ କରିପାରିବନି, ଅନ୍ତ ଇନ୍ଦ୍ରିୟକୁ ସଂଯମ କରିପାରିବ ନାହିଁ, ଏଇଟା କରିଦେଲେ ସେଟା ସହଜ। ଏଇଟା କଣ କେମିତି କରାଯିବ, ତାର ପ୍ରତ୍ୟ ଦେଲେ ନିଷ୍କାମ କର୍ମ ଯୁଗରେ ଭଗବତ ସେବାରେ ତୁମେ ଲାଗିକି ରହିବ, ସେଥିରେ ଇନ୍ଦ୍ରିୟ ଗୁଡିକ ନିୟାମକ ହବ, ତା ଦେହରେ ଗୁରୁ ବୈଷ୍ଣବ କୃପା ପାଇବ, ଭକ୍ତ କୃପାରେ ଇନ୍ଦ୍ରିୟ ଗୁଡିକ ସବୁ, ଗୁରୁ ବୈଷ୍ଣବ କୃପା ଭଗବାନଙ୍କ କୃପାରେ ଇନ୍ଦ୍ରିୟ ଗୁଡିକ ସବୁ ଶୃଙ୍ଖଳିତ ହବ, ସଂଯମିତ ହବ। ତ ବାହ୍ୟ ଇନ୍ଦ୍ରିୟ ସଂଯମିତ ହେଇଯିବ, କିନ୍ତୁ ବାହ୍ୟ ଇନ୍ଦ୍ରିୟ ସ୍ୱଭାବ ରାଜାକୁ ମତେ କହିଲେ, ଯେତେ କହିଲେ ବି ମନ ପଳେଇବ, ସେ କହିଲେ ନା ତୁମେ ଇନ୍ଦ୍ରିୟ ଗୁଡ଼ା ଟାଣିକି ଆଣିବ, ସେଟା ତୁମର କାମ, ତୁମେ ତ ଏଇଭଳି ମନର କାମ କଣ ନା ଇନ୍ଦ୍ରିୟର କାମ କଣ, ମନ ଯାଉନି ଇନ୍ଦ୍ରିୟ ଯାଉଛି ଆଗେ, ଚକ୍ଷୁ ଦେଖାଦେଲା ପରେ ମନ ଯାଉଛି ନା, ଆଉ ଆଗେ ମନ ବଢ଼ଉଛି ନାଇଁ, ଚକ୍ଷୁ ଆଗେ ଦେଖୁଛି, କରୁଣା ଆଗେ ଶୁଣୁଛି, ତୁ ଅଟକେଇବା କାମ ନା ଆମର, ଜଣେ ପ୍ରସଙ୍ଗରେ ତୁ ଅଟକେଇ ପାରୁନି, ତୁମେ ତ ଅଟକେଇ ପାରୁନୁ ନା, ଜଣେ ଗୋଟେ ଦୁର୍ବଳ ଲୋକ ସେ କଣ କରେ, ଆଉ ଗୋଟେ ବଳବାନ ଲୋକର ଆଶ୍ରୟ ନେଇକି ସେ ଶତ୍ରୁ ସହିତ ଯୁଦ୍ଧ କରେ। ଆଉ ଏତେ କଥା ଆମେ ଯୋଉ ଶୁଣୁଛେ ଶାସ୍ତ୍ର ଶ୍ରଦ୍ଧା କରୁଛେ, ଏଇଥିପାଇଁ ତାଙ୍କର ବୃତ୍ତି ଗୁଡିକୁ ରୋକିବା ପାଇଁ, ଗୋଟେ ହାୟର କମାଣ୍ଡ ଶାସ୍ତ୍ର ଗୁରୁଙ୍କର ଆଦେଶ, ସାଧୁଙ୍କର ଶାସ୍ତ୍ରର ଆଦେଶ ବାରମ୍ବାର ସ୍ମରଣ କରିବାକୁ ପଡିବ, ବାରମ୍ବାର ଇନ୍ଦ୍ରମାନଙ୍କ ବୃତ୍ତିଟାକୁ ରୋକିବାକୁ ପଡିବ। ତେଣୁ ଇନ୍ଦ୍ରମାନଙ୍କ ବୃତ୍ତି ରୋକିଲେ ଶାଳ ଚାଲିଥିବ, କଥା ଚାଲିଥିବ, ଶ୍ରମଣ ଚାଲିଥିବ, ବାରମ୍ବାର ତା କାମରେ ସେ ପଳେଇବ, ତୁମ କାମରେ ତାହା ଟାଣିକି ଆଣିବ, ପୁଣି କାମରେ ସେ ପଳେଇବ, ତୁମ କାମରେ ଟାଣିକି ଆଣିବ, ଟାଣିକି ଫେରେଇବା ତାଙ୍କ ସ୍ୱଭାବକୁ, ସେଥିପାଇଁ ତୁମେ ଶକ୍ତି ଦରକାର, ଶାସ୍ତ୍ର ଆଶ୍ରୟ ସାଧୁବାଣୀର ଆଶ୍ରୟ ନେଇକି ଆମେ ତାକୁ ଜୟ କରିବା। ଆଉ ଭଗବତ କୃପା ଭକ୍ତର କୃପା ପ୍ରାପ୍ତ ହେଇଗଲେ ଇନ୍ଦ୍ରମାନ ତାର ସ୍ୱାଭାବିକ ଅବସ୍ଥାରେ ପ୍ରେମ ଅବସ୍ଥାକୁ ପ୍ରାପ୍ତ ହେଇଯିବ, ସେତେବେଳେ ଯାଇକି ଏଇଟା ସମ୍ଭବ ହବ। ଆଉ ତାକୁ ମାରିବା କଥା ହଉଛି ଏଇଟା, ତାର ଆଶ୍ରୟ ଯୋଉ ରହିଛି ସେ ଇନ୍ଦ୍ରିୟ ଗୁଡିକୁ ଆଶ୍ରୟ କରିକି ଏସବୁ କାର୍ଯ୍ୟ କରୁଛି, କାମନା ସେ ଇନ୍ଦ୍ରିୟ ଗୁଡିକୁ ଭଗବତ ସେବା ଲଗେଇ ଅଛି। ଅର୍ଜୁନଙ୍କୁ ଏଇ ତାର ଉତ୍ତରରେ ଭଗବାନ ଈଶ୍ୱର ପାଇଁ କହୁଛନ୍ତି, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ଜୟ ଗୀତା ଏକ ପ୍ରମାନନ୍ଦେ।